ভগবতে বাসুদেবায়।
শ্রীমস্কন্দ চতুর্থ অধ্যায় রামায়ণ শ্রবণ করুথিলে সপর মুক্ত হেলা পরে অনুগ্রহ বা কৃপা প্রার্থনা করুছন্তি, অনুমতি প্রার্থনা করুছন্তি কিভাবে ফেরিয়া পাই সুদর্শন বা যে বিদ্যাধর, যদিও ভগবানকর ইচ্ছারে তাঙ্কু স্বর্গলোকক ফেরিয়াকু পড়ুছি, সে মুক্তি বা বৈকুণ্ঠকু যাইপারু নাহান্তি। স্বতন্ত্র ইচ্ছা এ জগতর গোটে কীট পাখরু আরম্ভ করে ব্রহ্মা পর্যন্ত কাহার স্বতন্ত্র ইচ্ছা কিছু কার্য করে না ভগবানঙ্ক পাখরে। সেতরে সত হইপারে বা অসত হইপারে, সত চিন্তা মানে কি সত চিন্তা করছি মু ভগবানঙ্কু ভজন করি ভগবানঙ্কু প্রাপ্ত হইবি, সে সৎ যোজনা কলে বি ভগবানঙ্কু ইচ্ছা পাখরে কিছু কার্য করি বলি। সেটাই ভক্তিম ঠাকুর তাঙ্কু পদর লেখলে, তোমার ইচ্ছা আজ ইচ্ছা মিলাইল ভকতি বিনোদ আজ আপনে ভুলিল, মু নিজকে ভুলি যাওয়া চাহছি। কারণ ভগবান স্বতন্ত্র ইচ্ছা হয়, ভগবানঙ্কু পাদপদ্ম ভগবান যাহাকে স্পর্শ কলে তাঙ্কু পুরো স্বর্গকু ফেরিয়াকু পড়ছে বিদ্যাধরঙ্কু। কাহার ইচ্ছা এটি কার্য করবেনি, সত ইচ্ছা বি কার্য করে না, অসত ইচ্ছা কোণ কে যার নিজের ভোগবাসনা আছে বা যে ভুল ভুল পথে চালুছেন সে যদি কিছু কামনা করছেন তার পূর্ণ হব, তার কোণ কহবা সত কামনা ই পূর্ণ হুয়ে না। কারণ ভগবান যাহা যেভাবে যে দিগরে নেওয়া চাহান তাঁর ইচ্ছা হিসাবে আমি চালা পড়ব। নারদ মুনি সে হি যুধিষ্ঠির মহারাজ কে নারদ আসলে বোধ বিদুর নারদঙ্কর উপদেশটা, নারদ কি বিদুরঙ্কর উপদেশ, যেভাবে কাঠ পুতুলি মানে বা যে কোণ কুযায় কণ্ঢেই মানে সে নিজ ইচ্ছার কিছু করেপারেনি, সে নিজের ইচ্ছার কিছু কণ্ঢেই মানে কোণ করেপারে তা নচেলা বলে যেমি নচেয়া কথা সেটা নচে। শরণাগতির লাস্ট পয়েন্ট এটা, ভক্তির যদি শেষ সীমাকে যাব সে গোটে এই জিনিসটা ধরিপার। সেটা কুন্তি কুন্তিদেবীঙ্কর প্রভুপাদ আগে কুন্তি টিচিং অফ কুইন কুন্তি এটাকে আগে অনুবাদ করলে, সে শরণাগত আত্মা না জাঁচান সিক্রেটটা কম, ভক্তি আমি যাচন করা শ্রবণ করা কীর্তন করা আমি বহুত গোটে উচ্চ স্তরক যাওয়া চাহুছে, আমি ভগবান প্রেম পাইবা চাহুছে, কিছু আমার হাত না সে কে নট নাট্য ধর যথা। যে ডাইরেক্টর মানে নাট্যকার সে সূত্রধর যা কুযায়, সে যেভাবে ভাবে যেমি যা কহব, যে আমার সব ডাইরেক্টর থাকে নাটক গুড়া ডাইরেক্টর থাকে, সে কেউ ডাইরেক্টরটা কেমি কহাকে পড়ব, কেউ কোণ কুয়া কেউ আকশনটা কেমি কহাকে পড়ব, আক্টর যেতে বুদ্ধি হারলে বি সে কইপারে কেই কইপারে না। এই যে আমার কোণ তা না অবলে ড্রামা ফ্রামা করছ আর কোণ জাঁ তো বুঝিপারে, এই যে আমার অমিতাভ বচ্চন না কোণ বড় হিরো না অমিতাভ বচ্চন হোক বল কোণ সব কত বড় বড় হিরো সবুলে, সে যে গোটে হিরো তার ইচ্ছার সে কিছু করেনি, তার কোয়ালিটি অছে কিন্তু তার জন ডাইরেক্টর অছন্তি, এ সংসার যেতে বড় লোক হইছন্তি তার জন ডাইরেক্টর অছন্তি, বিনা ডাইরেক্টর কি চালি পারিবেনি, আমি তাকে ডাইরেক্টর দেখি পারু না কি অমিতাভ বচ্চন ফিল্ম ডাইরেক্টর নাটা পছর আসুচি না আগরে টিকি খালি লেখা হয়েছে তাকে কি কি, সেটা ফিল্ম প্রড্যুসর যে গুড়াক সে অলগা গোটে ডাইরেক্টর সে দেখুছি, সাধুগুরু মানে সে ডাইরেক্টর ভাই না সে মানে এই জীবটা কোণ কলা কত ক্রেডিট এগুলা কিছু দেখতে সে কোনটা করেদেলা কোণ আরে তা কি নচৌছে সে সেটা দেখুন ভগবান কৃপাটা তাপরে কেতে রয়েছে গুরু বৈষ্ণব কৃপাটা সেটা সে দেখবে না অলগা আউটডোর জিনিসটা কী এটা সেটা বাহার দুনিয়ারে অ তুমি বি কিছু বহু কিছু করেদি সে তাপরে কিছু আমি কারণ আজ তুমি করেপারছ কালি ছাড়িদে পড়ে যাইপার সে কিছু বড় বড় জিনিস না কিন্তু করাইলা বালা কি তাকে দেখিপার এ তুমি মেটেরিয়াল ওয়ার্ল্ডরে দেখো না ভৌতিক জগতরে তুমি দেখ গোটে এই বড় বড় ফিল্ম ইন্ডষ্ট্রি তুমি দেখ তাঙ্কর ডাইরেক্টর যে ଏଇ ଯୋଉ ଆମର ଫିଲ୍ମ ବାହାରୁଛି, ସିରିଏଲ ବାହାରୁଛି, ତା ଡାଇରେକ୍ଟର ନାଁଟା ଟିକେ ଆଗରେ ଆସିବ ଆଉ ଟିକେ ଶେଷରେ ଆସିବ, କିନ୍ତୁ ସେଠି ହିରୋ ପ୍ରମିନେଣ୍ଟ ହଉଛି ନା, ଆଉ ହିରୋଟା ବଢିଆ ରୋଲ କଲା, ସେ କମେଡିଆନଟା ଏମିତି କଲା, ହସିବାଟା ଶିଖେଇ ତାକୁ କେମିତି ଆକ୍ସନ କରିବ କଣ କରିବ, ତାର ଜଣେ ଡାଇରେକ୍ଟର ଡାଇରେକ୍ଟର ଅଛନ୍ତି, ଡାଇରେକ୍ଟର ରୋଲ କରୁନି, ଡାଇରେକ୍ଟରଟା ସେ କଣ ଆସିକି ଅଭିନୟ କରୁଛି କି, ସେ ଅଭିନୟ କରୁନି, କିନ୍ତୁ ଯିଏ ଅଭିନୟକାରୀ ତାକୁ ଇଙ୍ଗିତ ଦେଉ ତୁମ ଏଇଭଳି ଭାବରେ ଚାଲିବ, ତା ହିସାବରେ ସେ ଚାଲିଛି ବୋଲି ଆଜି ବଡ଼ ହେଇପାରିଛି, ଡାଇରେକ୍ଟରଟା ବଡ଼ ନା, ଆକ୍ଟର କଣ ଅଛି, ଆକ୍ଟର ଏତିକି ଅଛି ସେ ଡାଇରେକ୍ଟରକୁ ଫଲୋ କରିବ, ଆମେ ସେଇଭଳିଆ ଭକ୍ତିରେ ଯଦି ସୂକ୍ଷ୍ମ ଗୋଟେ ଜିନିଷ ଧରାଯିବ କିଛି ତୁମର ନାହିଁ, ତୁ ସନ୍ନ୍ୟାସୀ ହୁଅ କ୍ୱାଲିଫାଇଡ୍ ପ୍ରିଚର ହୁଅ ତୁମର କିଛି ନାହିଁ, 5 ମିନିଟ୍ ଲାଗିବନି ତୁମ ମାୟା ଟାଣିକି ନେଇ ପଳେଇବ, କୁମ୍ଭୀର ଯେମିତି ଧରିକି ଘୋଷାରେ ନେଇ ପଳାଏ 5 ମିନିଟ୍, କାହିଁକି ଆମେ ମାୟାଗ୍ରସ୍ତ ଯିବ, ଆମେ ସେ ଜଗତରୁ ଆସିନେ, ଆମେ ଜଣେ ମାତୃଗର୍ଭରୁ ଆସିଛେ ଏବଂ କର୍ମଫଳ ଧରିକି ଆସିଛେ, ଆମର ସେଭଳି କୌଣସି ସାଧନ ନାହିଁ, ସବୁବେଳେ ମନେ ରଖିବାକୁ ପଡିବ, ଆଉ କେବଳ ଯଦି ସକ୍ସେସ ଜୀବନର ସଫଳତାଟା ହଉଛି ଏଇଟା ଆଲୋଚନା କରୁନି, ବୁଦ୍ଧିଟା ଆମର ଦରକାର ନାହିଁ, ଆମର ବୁଦ୍ଧିଟା ଦରକାର, ଯାହା ବୁଦ୍ଧି ଦରକାର କଣ, ଏଇ ଡାଇରେକ୍ଟରର ଯେମିତି ଆକ୍ଟରର ବୁଦ୍ଧିଟା କଣ, ଡାଇରେକ୍ଟର ଯାହା କହୁ ତାକୁ ଧରିବାର ଅଛି, ସେ ପାଠଟା ଆମର ସବୁ ସାର୍ ମାନେ କୁହନ୍ତି ପାଠଟା ଧରିପାରୁନି, ସୂତ୍ରଟା ଧରିପାରୁନ, ସୂତ୍ରଟା ଧରିବାର, ତୁମର ଇଣ୍ଟେଲିଜେଣ୍ଟ କାମ ହେଲା ଗୁରୁ ବା ଶିକ୍ଷକ ଯେମିତି ପଢ଼ଉଛି, ଗୋଟେ ଛାତ୍ର କଣ କହୁଛି ସୂତ୍ରଟାକୁ ସେ ଧରିଦଉଛି, ତା ଇଣ୍ଟେଲିଜେଣ୍ଟର କାମ ଏତିକି, ସିଏ ବେଶୀ ବୁଦ୍ଧି ହେଇକି ଆଉ ଗୋଟେ କିଛି ତିଆରି କରୁନି, ଆମର ଇଣ୍ଟେଲିଜେଣ୍ଟଟା ଏତିକି, ଆମେ ତାହେଲେ ଧରିବାର ଅଛି ପାଠଟାକୁ, ଆକ୍ଟରର କିଛି ବାହାଦୁର ନାହିଁ, ତାର ବାହାଦୁର ହେଲା ସେ କେବଳ ଫଲୋ କରିପାରୁଛି କାହାକୁ 100%, ଡାଇରେକ୍ଟରକୁ 100% ଫଲୋ କରିପାରୁଛି, ସେଟା ଗୋଟେ ଭକ୍ତର ଜୀବନ ଯଦି କୁହାଯାଏ ବେଶୀ କିଛି ଗୁରୁତ୍ୱ ଆମେ ତାକୁ ଯେତେ ଗ୍ଲୋରିଫାଏ କରାଯାଉ ତାକୁ ଆମେ ମାନିବୁନୁ, ଆମେ ଦେଖିବୁ ସେ କାହାକୁ ଫଲୋ କରୁଛନ୍ତି, ଏଥିପାଇଁ ଗୁରୁବର୍ଗଙ୍କୁ ସବୁବେଳେ କୀର୍ତ୍ତି ଦିଆଯାଏ, ଏଇଠି କାହିଁକି ଗୁରୁବର୍ଗଙ୍କୁ ଏତେ କୀର୍ତ୍ତି ଦିଆଯାଏ ଲୋକମାନେ ବୁଝିପାରନ୍ତିନି, ଭକ୍ତମାନେ ତ ବୁଝିପାରନ୍ତିନି, ଆଉ ଗୁରୁଦେବ ଗୁରୁଦେବ ସବୁବେଳେ କଣ ହବା, ସବୁବେଳେ ଗୋଟେ କଣ ଗୁରୁଙ୍କ କଥା କହିବା, ଆମେ ଭଗବାନଙ୍କ କଥା କହିବା, ନାଇଁ 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 ଇଏ ଆମ ଫିଲୋସଫି ନୁହେଁ, ନାଇଁ 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 ଆମେ ଡାଇରେକ୍ଟରକୁ ଭଲ କରିବୁ, କାରଣ ଡାଇରେକ୍ଟର ଭଲ ନ କଲା ରୋଲ୍ଟା ଯୋଉଟାଙ୍କର ରୋଲ୍ ଭଲ ହବନି, ତାଙ୍କ କଣ ଏଇଟା ଗୋଟେ ଗୋଟେ ଯୋଉ ନାଟପାଟି, ଗୋଟେ ଗୋଟେ ନାଟପାଟିରୁ ବର୍ଷକୁ 5 ଲକ୍ଷ 10 ଲକ୍ଷ ବଡ଼ ବଡ଼ ଆକ୍ଟର ମାନେ ପାଉଛନ୍ତି, ତାଙ୍କ ପାଟରେ ଡାଇରେକ୍ଟର ଦେଖିବ ଇଏ ଆଉ କଥା ମାନୁନି, ଇଏ ଗୋଟେ ଇଏ ଏଇଟାକୁ ଡାଇରେକ୍ଟର କହିବେ ନା ଓନରକୁ ଆଜ୍ଞା ଚେଞ୍ଜ କରିଦିନି, ହିରୋ ଆମର ଆଉ କାମ ଲାଗିବନି, ପାଟି ଡାଉନ୍ ହେଇଯିବ, ଡାଇରେକ୍ଟର କ୍ରେଡିଟ ନା, ଆଉ ଡାଇରେକ୍ଟର ଯିଏ ଯାଏନି ସେମିତି ମାନେ ନୁହେଁ, ଡାଇରେକ୍ଟର ଯାଇ ନାଟକର 2-3 ମଞ୍ଚ ଦେଖିଦେବ, ଦେଖିଦେବ ତାର କହିବ ତୁ ଏମିତି କରିବୁ, ସେ ସବୁବେଳେ ନଜର ପକେଇଥିବ ଆକ୍ଟର ଉପରେ, ନହେଲେ ସେ ଗୋଟେ ଆଜି କଣ ଓଲଟା କରିଦେବ ପାଟି ବଦନାମ ହେଇଯିବ, ଡାଇରେକ୍ଟର ଇମ୍ପୋର୍ଟାନ୍ସ ଅଛି ନା, ଆଉ ଆମେ କାହିଁକି ତ ଗୁରୁବର୍ଗଙ୍କୁ କୀର୍ତ୍ତି ଦଉଛେ, ସେଟା ସମସ୍ତେ ଦେଇପାରିବେନି, ଆର୍ଟିଫିସିଆଲି ଆମେ ଗୁରୁ ଭକ୍ତି ତିଆରି କରିପାରିବା ନାହିଁ, କାରଣ ଯେଉଁ 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 ଆକ୍ଟରଟା ଡାଇରେକ୍ଟର ହିସାବରେ କାମ କରୁଛି ସେ କାହାକୁ ମାଗି ମାନିବ, ସବୁ ଡାଇରେକ୍ଟରକୁ କହିବ ଆଜ୍ଞା ଡାଇରେକ୍ଟର ଯୁଗ ମୁଁ ତା ବଡ଼ ମଣିଷ ହେଇଛି ନା, ଆଉ ସିଏ କିନ୍ତୁ ଆକ୍ଟିଂ କରିକି ପଳେଇ ଆସୁଛି, ସମାଜରେ କହୁଛି କି ଯେତେବେଳେ ଡାଇଲଗ ମାରିକି ଆସୁଛି ସେ କଣ କହିକି ଆସୁଛି ମୋ ଡାଇରେକ୍ଟର ମୋତେ ଏମିତି ଶିଖେଇଥିଲା, ଆଜ୍ଞା ଡାଇରେକ୍ଟର ମୋ ଗୁରୁ ଏମିତି କାମ, କେବେ କହିବନି, କେବେ ତୁମ କିଏ ତୁମେ 1000 ଫିଲ୍ମ ଦେଖିଛ କିଏ କହିପାରିବ ଅମିତାଭ ବଚ୍ଚନ ଡାଇରେକ୍ଟର, କିଏ କୋଉ ଫିଲ୍ମ ଡାଇରେକ୍ଟର ତାର କିଏ କରି ତାକୁ କିଏ ଆକ୍ସନ ସେ କହୁଛି ତୁମେ କିଏ ଜାଣିନଥିବ, କି ସେ କୋଉଠୁ କହିବନି, ସେ ସବୁ କ୍ରେଡିଟ ନଉଛି, ତାକୁ ବି ଭିତରିଆ ପଇସା ଦଉଛି, କିନ୍ତୁ ଆମର ତା ନାହିଁ, ଆମର କାମ ହେଲା ଆମର ଭକ୍ତ ରାଜ୍ୟକୁ ଆସିଲା ମାତ୍ରେ ଆମେ ତାଙ୍କୁ ଆଗେ, ଆମେ ଆଗେ ଗୁରୁ ବୈଷ୍ଣୁ ତାଙ୍କ କୃପାରୁ, ସେଟା ଆର୍ଟିଫିସିଆଲ କୃତ୍ରିମ ଭାବରେ ଜଣେ କରିପାରିବନି, କାରଣ ଯିଏ ପାଇନି କିଛି ଗୁରୁ ବୈଷ୍ଣବ ପାଖରୁ ସେ ଗୁରୁ ବୈଷ୍ଣବ କଣ ଦବ, ଯିଏ ଗୁରୁ ବୈଷ୍ଣବଙ୍କ ତ କିଛି ପାଇଛି ସେ ଜାଣିଛି ଯେ ମୁଁ ଯେତିକି ପାଇଛି ସେଟା ମୋର କିଛି ନୁହେଁ, ଆଉ ଯିଏ ତାର ନିଜ ବୁଦ୍ଧି ହିସାବରେ ଚାଲିକି ସଫଳତା ଲାଭ କରିଛି ନିଜ ପ୍ଲାନ ଯୋଜନାରେ ସେ କେବେ ଗୁରୁ ବୈଷ୍ଣବ କ୍ରେଡିଟ ଦେଇପାରିବନି, କାହିଁକି ସେ ଭାବୁଛି କଣ ମୋର ଯୋଜନାରେ ମୁଁ ଏଇଟା ପାଇଛି, ଜଣେ ତେମିତି ଦେଇପାରିବନି କେବେ, ସେଥିପାଇଁ ନେଚୁରାଲ ଡିଭୋସନ ଯୋଉଟା ଗୁରୁଦେବ ଗୁରୁଙ୍କ ପ୍ରତି ଏଇଟା ଗୋଟେ ସେଣ୍ଟିମେଣ୍ଟ ଜିନିଷ ନୁହେଁ, ଗୌଡ଼ୀୟ ବୈଷ୍ଣବ ଯେମିତି ମହାପ୍ରଭୁ ଗଲେ ଈଶ୍ୱରପୁରୀଙ୍କର ଗୁରୁଙ୍କର ଜନ୍ମସ୍ଥାନରୁ ସେଠି ମାଟି ଆଣିଲେ, ଈଶ୍ୱରପୁରୀ କଣ ନାମ ମୋର ହଉଛି ପ୍ରାଣ ମୋର ଧନ ଏ ସ୍ଥାନ, ମହାପ୍ରଭୁ ବହୁତ କରନ୍ଦନ କଲେ, ସେଇଟା କ'ଣ କିଏ ଜଣେ ବୁଝିପାରିବ? ସେଇଟା କ'ଣ କେହି ବୁଝିପାରିବ? ଜଣେ କେମିତି ତାଙ୍କୁ ଭଲ ପାଉଛି ସେଇଟା କେମିତି ବୁଝିବ ତୁମେ? ଗୁରୁଙ୍କୁ କିଏ ଜ୍ଞାନଦାତା ବୋଲି ଭାବୁଛି? ଗୁରୁଙ୍କୁ କ'ଣ ଭାବୁଛନ୍ତି? ମୁଁ ଗୁରୁଙ୍କ କତିରୁ କିଛି ଶିଖିଲି ନା ଆଉ, ଗୁରୁଙ୍କୁ କିଏ ଜ୍ଞାନଦାତା ବୋଲି ଭାବୁଛି ନା ଆଉ, ଅତି ବେଶୀରେ କ'ଣ ଗୁରୁଙ୍କୁ ଆଉ କ'ଣ ଭାବନ୍ତି? ମୋତେ ଗୋଟେ ମାର୍ଗଦର୍ଶନ କରନ୍ତୁ, ମୁଁ ତାଙ୍କ କଥାଟା ମାନିକି ଚାଲିଲି, ମୋର ଲାଭ ହବ। କିଏ ମାର୍ଗଦର୍ଶକ ବୋଲି ଭାବୁଛି, କିଏ ଜ୍ଞାନଦାତା ବୋଲି ଭାବୁଛି, ଏହା ନା ଆଉ। ଆଉ ଗୁରୁ ଯେ ଜୀବନ ପ୍ରାଣ, ଏଇଟା କ'ଣ ସେମିତି କି ବୁଝିପାରିବେ? ସେ ହବନି। ଯିଏ ସେଇଟା ପାଇଛି ସେଇଟା ଜାଣିଛି, ମହାପ୍ରଭୁ ଜାଣିଥିଲେ, ଗୁରୁ ଆଚାର୍ଯ୍ୟବର୍ଗ ଯେଉଁମାନେ, ଏଇଥିପାଇଁ ଆମ ପରମ୍ପରାରେ ଆମେ ଗୁରୁ ଆଚାର୍ଯ୍ୟବର୍ଗଙ୍କୁ, ସେ ଡାଇରେକ୍ଟର ଆମ ଲାଇଫର, ଆକ୍ଟର କିଛି ନାହିଁ, ଆକ୍ଟର କେବଳ ସବୁବେଳେ ରେଡି ହେଇକି ରହିଛି, କ'ଣ କାହାକୁ ଫଲୋ କରିବା ପାଇଁ? ଡାଇରେକ୍ଟରକୁ। ତା ତୁମ ଅଭିନୟ ଠିକ ରହିଲା, ତୁମେ ଠିକସେ ଆରାମସେ ଚାଲିବ, ଭକ୍ତି ଜୀବନଟା ଏହା। ତୁମ ଆକ୍ଟର ତାଙ୍କର ଯେଉଁ କ'ଣ, ଏ ଯେଉଁ ଯେଉଁ ବର୍ତ୍ତମାନ ସଟଡାଉନ୍ ହେଇଗଲା, କ'ଣ ନାଟବାଟିବାଲା ବସିକି ରହିଥିବ ନା କ'ଣ? ତା ନୂଆ ବହି ସବୁ ରାଇଟର ଯିଏ ଥିବ, ସେ ନୂଆ ବହି ଲେଖିଲା, ତାଙ୍କୁ ସବୁ ଶିଖାଉଥିବେ ସେଠି ଟ୍ୟୁନିଂ। ଏ ଯେଉଁ କ'ଣ ତା ନା, ମ୍ୟୁଜିକ୍ ଡାଇରେକ୍ଟର, ପୁଣି ମ୍ୟୁଜିକ୍ ବଜାଇବା ପାଇଁ ତା ଡାଇରେକ୍ଟର ଅଛି, ଦେଖୁନ ସବୁ ଲେଖା ମ୍ୟୁଜିକ୍ ଡାଇରେକ୍ଟର। ମ୍ୟୁଜିକ୍ କ'ଣ ଏମିତି ବଜାଇ ଦେବ ନା କ'ଣ? କେଉଁ ସିନ୍ଟା ଅଛି, କେମିତି କ'ଣ ଅଛି? ସବୁ ଦୁନିଆରେ ଗୋଟେ ସିଷ୍ଟମେଟିକାଲ ଲାଇଫ ଅଛି ନା, କେହି କାହାକୁ କ୍ରସ୍ କରିକି ଯାଉନାହାନ୍ତି। ଆମେ ଆମେ ମାନେ କ'ଣ, କେବଳ ଆମେ ଗୋଟେ ଭାବିଦେଉଛୁ ମୁଁ କିଛି କ୍ୱାଲିଫିକେସନ ପାଇଗଲି, ମୁଁ ପଢ଼ିଗଲି, ହରିକର ନାମ ନେଇଗଲି, ମୁଁ ଦୀକ୍ଷା ନେଇଗଲି। ଭାଇ ତୁମ ଡାଇରେକ୍ଟର କିଏ? କାହା କାହାର ନିର୍ଦ୍ଦେଶରେ ତୁମେ ଜୀବନ ଯାପନ କରୁଛ? ମେଟେରିଆଲି କେହି ବି ମେଟେରିଆଲି ଇଣ୍ଡିପେଣ୍ଡେଣ୍ଟ ନାହାନ୍ତି। ଯେତେ ବଡ଼ ବଡ଼ ଇନଷ୍ଟିଟ୍ୟୁସନ ଚାଲୁଛି, ଯେତେ ବଡ଼ ବଡ଼ କମ୍ପାନୀ ଚାଲିଛି, ସମସ୍ତେ ଗୋଟେ ଡାଇରେକ୍ଟର କାମ ହିସାବରେ କାମ କରୁଛନ୍ତି, କେହି ନାହାନ୍ତି। ଆଉ ଆମେ ଭକ୍ତିରେ କିଛି ବି ନ ଜାଣିକି ଆମର ଗୋଟେ ସ୍ୱତନ୍ତ୍ରତା ମନୋଭାବ ଚାଲିଆସୁଛି, ସେଇଟା ହିଁ ହେଉଛି ପତନ, ସେଇଟା ହେଉଛି ପତନ ଅବସ୍ଥା। ଜପ ଭଜନ ତୁମେ କ'ଣ, ତୁ ପତିତ ଅବସ୍ଥାରେ ଅଛ, ଫଲୋ କରୁନା ଆଉ ଡାଇରେକ୍ଟରକୁ, ଆଉ କେବେ ବି ସକ୍ସେସ ହେଇପାରିବନି। ସେଥିପାଇଁ ଗୁରୁ ଯୋଉ ଗୁରୁଙ୍କୁ ଆଚାର୍ଯ୍ୟମାନଙ୍କୁ ଯୋଉ ସମ୍ମାନ ଦିଆଯାଏ, ଜଣେ ଯାହାର ତା'ର ଅନୁଭବ ଆସିବ ଯେ ମୁଁ ଯାହା ପ୍ରାପ୍ତ ହେଇଛି, ମୋ ଜୀବନରେ ଯାହା ପରିବର୍ତ୍ତନ ହେଉଛି, ମୋର ମତି ଗତି ଯାହା ହେଉଛି ଆଧ୍ୟାତ୍ମିକ ଦିଗରେ, ଏସବୁ କାହାର, ତାଙ୍କର। କାରଣ ସେ ନିଜକୁ ଚିହ୍ନି ପାରୁଛି, ମୁଁ କିଏ ଥିଲି। ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ଜାଣିପାରିବନି, ସେ ଅନ୍ୟକୁ ଜାଣିବ, ଗୁରୁ କ'ଣ ଜାଣିବ? ଜାଣିପାରିବ, ନିଜକୁ ଜାଣିବା ଦରକାର ନା, ମୋର ସ୍ୱଭାବଟା କ'ଣ, ମୁଁ କିଭଳି ବ୍ୟକ୍ତି, ମୋର ଯୋଗ୍ୟତା କ'ଣ ଥିଲା, ଆଜି ମୁଁ କ'ଣ କରୁଛି, ଏଇଟା କାହାର କୃପା, ସେ ନିଜେ ଆନାଲାଇଜ୍ କରି ବୁଝିଦେବ। ସେଣୁ ସେ କାହାକୁ ସମ୍ମାନ ଦେବ? ଜାଣିବ ଯାହା କତୁ ଡାଇରେକ୍ଟର କତୁରୁ ମୁଁ ପାଇଛି, ଆଉ ମୋତେ ସେ ଜୀବନରେ ଚଳଉଛନ୍ତି ଆଉ। ସେଥିପାଇଁ ସେମାନେ ବାହାର ଦୁନିଆରେ ଏଇଟା କୁହନ୍ତିନି, କି ବାହାର ଦୁନିଆ କହିବେନି, କେବଳ ମରିଗଲା ଦିନ ତୁମେ ଜାଣିବ। ଯେଉଁଦିନ ତାଙ୍କ ଡାଇରେକ୍ଟର ସବୁ ମରିଯିବେ, ସେଇଦିନ ସବୁ ସେ ଲେଖିବେ, ସେ ମୋର ଗୁରୁ ଥିଲେ, ଇଏ ଲେଖିବ, ସିଏ ଲେଖିବ। ଆଗରୁ କେବେ ତୁ ଖବର ବି ପାଇବନି ତା ଡାଇରେକ୍ଟର ନା, କେବଳ ସେ ନାଟକ ଆରମ୍ଭରୁ କହିଦେବେ ନା ସବୁ, କ'ଣ ଏଇଟା କହିବେ, ନାଟକର କ'ଣ ସଙ୍ଗୀତ ଡାଇରେକ୍ଟର, ସେ ଡାଇରେକ୍ଟର କ'ଣ ପ୍ରଯୋଜକ ନା କ'ଣ କ'ଣ ନିର୍ଦ୍ଦେଶକ, ସନ୍ଦିଗ୍ଧ ନିର୍ଦ୍ଦେଶକ, ନାଟକ ନିର୍ଦ୍ଦେଶକ, ଏମିତି ଡାକିଦେଲେ ଦୁଇ ଘଣ୍ଟା, ତାକୁ କିଏ ଶୁଣୁଛି? କିଏ କୋଉ ଲୋକ ନିର୍ଦ୍ଦେଶ ଶୁଣିବ? ଶିଖିଲେ ଅନିରୁଦ୍ଧ ହିରୋଟା କେମିତି ଆସିବ, ସେ କମେଡିଆନ୍ ଆସିବ, ତା ନାଁଟା ଆଡ଼ଭର୍ଟାଇଜ୍ ହେଇ ତାକୁ ଦେଖିକି, କ'ଣ ସେଇଟା ଗୋଟେ ଥିଲା ଦୈତାରୀ ପଣ୍ଡା ନା କ'ଣ, ମୁଁ କୋଉଠି ଦେଖୁଥିଲି, ଏଇ ଯୋଉ ସାଲେପୁର ରୋଡ଼ରେ ମରାହି, ଦୈତାରୀ ପଣ୍ଡା ନା କ'ଣ ତା ନା, ଗୋଟେ କଞ୍ଚା କୁକୁଡ଼ାଟା ଖାଉଛି ନା କ'ଣ, ହଁ ସେ ଗୋଟେ କଞ୍ଚା କୁକୁଡ଼ାଟାକୁ ସେ ଷ୍ଟେଜ୍ରେ ଖାଇଦେଉଛି, ତାକୁ ଡାଇରେକ୍ଟ ସେ ଦେଖି ଦେଇଥିବ ନା, ଆଉ ସିଏ ଗୋଟେ ଡାଇରେକ୍ଟର ହେଇଥିବ ନା, ତେଣୁ ସେ ଯୋଉ କରିଦେଉଛି, ତାକୁ ଦେଖିବା ପାଇଁ ଆସୁଛି ନା, ଡାଇରେକ୍ଟର କିଏ ଦେଖୁଛି? ଆଉ ସମାଜରେ କ'ଣ ଆମକୁ ଦେଖୁଛି ନା, ଆଉ ସମାଜରେ କ'ଣ ଆମକୁ ତୁମେ ପ୍ରବଚନ ଦେବ, ତୁମେ ଆଜି ଗୋଟେ ବଡ଼ କିଛି କାମ କଲ, ତୁମେ ଆଜି ଭଜନ କଲ, ଲୋକ ତୁମକୁ ଦେଖୁଛି ନା ଆଉ, କିନ୍ତୁ ତୁମର କୃତଜ୍ଞତା ଅକୃତଜ୍ଞ ତୁମ ହୃଦୟ ହେଇଯିବ ବା କୃତଜ୍ଞ ଦୋଷ ଲାଗିବ। ତୁମେ ଯଦି ଗୁରୁ ବୈଷ୍ଣବଙ୍କର ଶିକ୍ଷା ତାଙ୍କୁ ପ୍ରତିପାଦିତ ନ କରିପାରିଲ, କାହା ଆଗରେ? ସମାଜ ଆଗରେ। ଆମର ଅସୁବିଧାରେ କ'ଣ ହେଉଛି, ଡାଇରେକ୍ଟର ଲୁଚେଇ ଦେଉଛି, ଗଲା ଯେ ଆମକୁ ସବୁକିଛି ଦେଇଛନ୍ତି, ଯାହାଙ୍କ କୃପାରୁ ସବୁକିଛି ପାଇଛେ, ତାଙ୍କୁ ଆମେ ଠିକସେ ଉପଯୁକ୍ତ ସମ୍ମାନ ଦେଇପାରୁନି। ସେଇଟା ଆମର ଏଥିରେ କୌଣସି ପ୍ରକାର ଆପୋଷ ମିଳାମିଶା କରାଯିବନି, କମ୍ପ୍ରମାଇଜ୍ କରାଯିବନି, ଗୁରୁ ବୈଷ୍ଣବଙ୍କ ସହିତ କେବେ ହେଲେ କମ୍ପ୍ରମାଇଜ୍ କରାଯିବନି, ତାଙ୍କର କୀର୍ତ୍ତି ତାଙ୍କର ଯଶ ସବୁବେଳେ। ସେଥିପାଇଁ ସେ ଲେଖିଲେ ନା ଏବେ ଯଶ ଘୋଷୁକ ତ୍ରିଭୁବନ, ଏଇ ଯୋଉ ଏଇ ଜଗତର କଣ କଥା କୁହାଯାଉଛି, ସାଧୁର କଥା ଏଇ ଜଗତର କଣ କହିଲେ, ଏବେ ଯଶ ଘୋଷୁ ତ୍ରିଭୁବନ ଭିତରେ ମାନେ କଣ କୁହ, ତ୍ରିଭୁବନ ମାନେ ତିନି ଭୁବନରେ ଆପଣଙ୍କ ଯଶ, ସ୍ୱର୍ଗ ଲୋକରେ ବି। ସେଥିପାଇଁ ଭାଗବତ ଶ୍ଳୋକ ଅଛି ନା, ଯେତେବେଳେ ଶୁଦ୍ଧ ଭକ୍ତ ସ୍ୱର ଛାଡ଼ିକି ଯାଆନ୍ତି ବ୍ରହ୍ମାଦି ଦେବତା ମାନେ ସମସ୍ତେ ପୂଜା ଉପାସନା ସବୁ ରଖିକି ଠିଆ ହେଇଥାନ୍ତି, କାହିଁକି ତାଙ୍କ ଲୋକ ଦେଇକି ସେ ଉପରକୁ ଯିବେ ନା, ସେମାନେ ଚିନ୍ତା କରନ୍ତି ଆମେ ତ ଯାଇପାରୁନୁ, ଜଣେ ଶୁଦ୍ଧ ଭକ୍ତ ଯାଉଛୁ। ସେମାନେ ବହୁତ ସମ୍ମାନ ଦିଅନ୍ତି, କାରଣ ଶୁଦ୍ଧ ଭକ୍ତି ଆଚରଣ କରିବା ତାର ଗୋଟିଏ ଗୋଟେ, ଯଦି ଜଣେ ଶୁଦ୍ଧ ଭକ୍ତ ପଥରେ ଯିବା ପାଇଁ ଯାଉଛି ବହୁତ ଉଚ୍ଚ ଦର୍ଶନର କିଛି ଆବଶ୍ୟକ ନାହିଁ। ଆଜିକାଲି ବହୁତ କଥା ଆମେ ଶୁଣୁଛେ, ବହୁତ କଥା କହୁଛେ, ବହୁତ ଜିନିଷ ଫିଲୋସଫି ବାହାରିଗଲା, ମିଡ଼ିଆ ବାହାରିଗଲା, ବହୁତ କିଛି, କିନ୍ତୁ ସବୁ ଜିନିଷ ବିଫଳ ହେଇଯିବ ତୁମେ ଜଣେ ଶୁଦ୍ଧ ଭକ୍ତଙ୍କର, ଶୁଦ୍ଧ ଭକ୍ତଙ୍କୁ ଅନୁସରଣ ନ କରିପାରିଲ, ତାଙ୍କ ଶିକ୍ଷାକୁ ଅନୁସରଣ ନ କରିପାରିଲ, ସବୁ ବେକାର ହେଇଯିବ। ସେଥିପାଇଁ ସେ ଦେଖିଥିଲେ ଶୁଦ୍ଧ ଭକ୍ତ ଚରଣ ରେଣୁ ଭଜନ ଅନୁକୂଳ, ଜାଣିବାର କ'ଣ ଅଛି, ତୁମକୁ ତ ତୁମକୁ ରୋଲ୍ କରିବାର ଅଛି, ତ ତୁମେ ଜଣେ ଡାଇରେକ୍ଟରକୁ ଫଲୋ କରିବାର ଅଛି, ଆଉ ଡାଇରେକ୍ଟରକୁ ତୁମେ ଆଉ ଶିଖେଇ ପାରିବନି, ତାକୁ ଶିଖେଇବ କି, ସେ ଜାଣିଛି ସବୁ, ଜାଣିଛି ନା ସବୁ ଜାଣିଛି, କମେଡ଼ିଆନକୁ କମେଡ଼ିଆନ କଥା କହିବ, ଭିଲିଆନକୁ ଭିଲିଆନ କଥା କହିବ, ସେ ଝିଅ ରୋଲ୍ ଯିଏ କରୁଛି ତାକୁ କେମିତି କହିବ, ଯାହାକୁ ଯୋଉ ଜିନିଷ ଟ୍ରାଜେଡ଼ିଆନକୁ ଟ୍ରାଜେଡ଼ିଆନ କଥା କହିବ, ସବୁ ଜିନିଷ ସେ ଜାଣିଛି। ମ୍ୟୁଜିକ୍ ଡାଇରେକ୍ଟର କହିବେ ତୁମେ ଏମିତି କରିବ, ସେ ଡାଇରେକ୍ଟର ଆଉ ସେ ସବୁ ଜିନିଷ ଜାଣିଛି, ଆଉ ଗୁରୁ ବୈଷ୍ଣବ ସବୁ କିଛି ଜାଣିଛି। ତେଣୁ ତାଙ୍କୁ ଜୀବନରେ ତାଙ୍କୁ ମର୍ଯ୍ୟାଦା ଦେଇ ତାଙ୍କୁ ଉପସ୍ଥାପିତ କରିବା ଆମ ପ୍ରଚାରର ହେଉଛି ସଫଳତା। ପ୍ରଚାରର ସଫଳତା କିଛି ଗୋଟେ ଥାଏ, ତେଣୁ ଗୁରୁ ବୈଷ୍ଣବଙ୍କର ତତ୍ତ୍ୱ, ତାଙ୍କର ମର୍ଯ୍ୟାଦା, ସମ୍ପ୍ରଦାୟର ମର୍ଯ୍ୟାଦା ଯଦି ଆମେ ସ୍ଥାପିତ କରିପାରିଲେ, ଆରେ ଭଗବାନଙ୍କ କଥା ଆମେ କହୁଛେ, ଆମେ କହିବା ଆମ ଭଳିଆ ହଜାର ହଜାର ଲୋକ ଆହୁରି ବି ଲୋକ ଆସିବେ। ପୂର୍ବରୁ କୋଉଠି ତୁମେ ଶୁଣିଥିଲ ଭାଗବତ କଥା କେତେଟା ଥିଲା, ମତେ କହିଲ ଦେଖିବ କୋଉ ଗାଁରେ ପ୍ରବଚନ ହଉଥିଲା, ପ୍ରବଚନ ମାନେ ପାଲାବାଲା ଦିଅନ୍ତି, ଆଗରୁ ଯୋଉ ପ୍ରବଚନ ଥିଲା ମୁଁ ଜାଣିଛି ଓଡ଼ିଶାରେ ପାଲାବାଲା ଦିଅନ୍ତି, ମାନେ ଗୋଟିଏ ପ୍ରବଚନ ମୁଁ ଛୁଆଟେ ଶୁଣିଥିଲି ରଙ୍ଗାଧର ଷଡ଼ଙ୍ଗୀ ଦିଅନ୍ତି, ଆଉ ସେ ଚାଲିଗଲେ ସେ ଯୋଉ ମଠ ଥିଲେ ଆମ ପଣ୍ଡିତ କୃଷ୍ଣ ମାଙ୍ଗୁରୀ ସଂସ୍କୃତ ପଣ୍ଡିତ ଥିଲେ ପୁରୀରେ, ତାଙ୍କ ପର ସିଏ ଚାଲିଗଲେ, କ'ଣ ତାଙ୍କ ନାମ ତାଙ୍କୁ ଜାଣିଛି, ମାଙ୍ଗୁରୀ ଥିଲେ ସିଏ ଟିକେ ମଝିରେ ପ୍ରବଚନ ଦିଅନ୍ତି, ପ୍ରବଚନ ଆଉ କିଏ କାହାନ୍ତି ସେତେବେଳେ ପ୍ରବଚକ କ'ଣ, ଛୁଆଟି ବେଳେ କିଏ ପ୍ରବଚନ ଦେବାକୁ ଆସନ୍ତି, ସଂସ୍କୃତ ମାଷ୍ଟରମାନେ ପ୍ରବଚନ ଦିଅନ୍ତି, ଆଗରୁ ଯୋଉ ଗାଁ ଗହଳିରେ ପ୍ରବଚନ କିଏ ଦିଅନ୍ତି, ସଂସ୍କୃତ ପଣ୍ଡିତମାନେ, ସଂସ୍କୃତ ପଣ୍ଡିତ ଥିବେ ସେମାନେ ସବୁ ଦେବେ, ଆଉ ପାଲାକାରମାନେ, ପାଲାକାରଗୁଡ଼ା ବହୁତ ପଢ଼ିଛନ୍ତି ନା କ'ଣ, ପୁରାଣ ସେମାନେ ସବୁ ପ୍ରବଚନ ଦେଉଥିଲେ, ଏଗୁଡ଼ା ସବୁ ପ୍ରବଚନ ଦେଲା ନା। ଆମର ସେଟା ସବୁ ମାନେ ଲୋକମୋହନ ସବୁ ଥିଲା, ଆମ ସମ୍ପ୍ରଦାୟରେ ଯୋଉ ଆସିଲା, ଆମ ସମ୍ପ୍ରଦାୟରେ ଆମର ଯୋଉ ଏ ହରିକଥା ଭଗବାନ କଥା ଭାଗବତ କଥା ଯୋଉ ଆସିଲା, ଯଦି ଆମେ ତତ୍ତ୍ୱଟାକୁ ଧରି ଧରିକି ଯିବା ଦେଖିବା, ସେଥିରେ ମୁଖ୍ୟ ରହିଛି ଯେ ଗୁରୁ ବୈଷ୍ଣବଙ୍କର ତାଙ୍କର ତତ୍ତ୍ୱ, ତାଙ୍କର କୀର୍ତ୍ତି, ତାଙ୍କର ମର୍ଯ୍ୟାଦାକୁ ଆମେ ସ୍ଥାପିତ କରିବା ହେଉଛି ପ୍ରଚାରର ସଫଳତା। କାରଣ ପ୍ରଚାର ଗୋଟେ ଜିନିଷ କ'ଣ, ସେଟା ଗୋଟେ ଅସ୍ତ୍ର ଭଳି, ତୁମେ ତାକୁ ନିଜ ଆଡ଼କୁ ଆଣିପାରିବ, ସମାଜ ଆଡ଼କୁ ନେଇପାରିବ, ଭଗବାନ ଆଡ଼କୁ ନେଇପାରିବ, ସବୁଆଡ଼କୁ ନେଇପାରିବ, ତୁମେ ଗୋଟେ ଅସ୍ତ୍ର ଭଳି। ତେଣୁ ପ୍ରଚାର ଯଦି ଲୋକମାନଙ୍କ ପାଇଁ ଆମେ କହୁଛେ ଠିକ୍ ଅଛି, ଆମେ ଲୋକମାନଙ୍କ ଉପକାର ପାଇଁ କହୁଛେ ଭଲ, ଭକ୍ତ ବନେଇବା ପାଇଁ କହୁଛେ ଭଲ, ସବୁଥିରେ ଭଲ ଅଛି, ଦରକାର ଆମ ଆଡ଼ୁ କିଛି ଆଣିବାର ନାହିଁ, ତୁମେ ଯାହା କରୁଛ କର, ମୋ ଆଡ଼ୁ କିଛି ଆଣୁନି। ସେଥିପାଇଁ ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନ ନୃସିଂହଦେବ ଡାକିଲେ ତ ପଳେଇ ଆସେ, କ'ଣ କହିଲେ, ନାଇଁ ନାଇଁ ମୁଁ ଆପଣଙ୍କ ଭୃତ୍ୟ ସେବାକୁ ଛାଡ଼ିକି ଯିବିନି, ବିଶ୍ୱଜିତ କବ ତବ ଭୃତ୍ୟ ସେବା, ଆପଣଙ୍କର ଭୃତ୍ୟ ନାରଦ ମୁନିଙ୍କର ଯୋଉ ମତେ ଗୋଟେ ସେବା ଦେଇଛନ୍ତି, ମୁଁ ଏଟା ଛାଡ଼ିକି କେମିତି ଯିବି। ଆମର ଯୋଉ ସମ୍ପ୍ରଦାୟର ଶିକ୍ଷାଟି ରହିଛି, ଯୋଉ ମର୍ଯ୍ୟାଦାଟି ରହିଛି, ବଡ଼ ମହନୀୟ ଜିନିଷ, ସେଇଟାକୁ ଜୀବନ ନ ଧରିପାରିଲେ ହବନି। ଆଉ ଜୀବନର ସବୁଠୁ ସରଳ ସୂତ୍ର ଏଇଟା, ଯଦି କିଏ ସାଧୁସଙ୍ଗ ଠିକ୍ ସେ କରୁଛି, ଠିକ୍ ସେ ଭଜନ କରୁଛି, ତାକୁ ଏଇ ପଏଣ୍ଟ ଅଲ୍ଟିମେଟଲି ଏଇ ପଏଣ୍ଟଟାକୁ ତାକୁ ଜ୍ଞାନ ହେଇଯିବ, ସେ ଅନ୍ତିମରେ ଏଇ ଜ୍ଞାନ ହେଇଯିବ, ମୋର ଜଣେ ଡାଇରେକ୍ଟର ଜୀବନରେ ଅଛନ୍ତି, ଗୁରୁ ବୈଷ୍ଣବ ହେଲେ ତାଙ୍କୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, ଆଉ ସେ ତ ଆମକୁ ହାତ ଧରିକି ଶିଖେଇବେନି, ସବୁ କହିଦେବେ ଜୀବନରେ, ସେ ହିଁ ପରମାତ୍ମା। ଆମେ ତ ତାଙ୍କର ଶରଣାଗତ ହେବା, ସେ ଗୁରୁଙ୍କ ମାଧ୍ୟମରେ, ବୈଷ୍ଣବ ମାନଙ୍କ ମାଧ୍ୟମରେ ହଉ, ଗୁରୁଙ୍କ ମାଧ୍ୟମରେ ହଉ, ଶାସ୍ତ୍ର ମାଧ୍ୟମରେ ହଉ, କିମ୍ବା ନିଜେ ଅନ୍ତର ଭିତରୁ ସେଭଳି ପ୍ରେରଣା ଦେବେ ଯେଉଁଥିରେ ଆମର ମତି ସବୁବେଳେ ଗୁରୁକୃଷ୍ଣ ପାଖରେ ରହିବ, ତାଙ୍କରି ପାଖରେ ରହିବ ଏବଂ ସୁଗମରେ ଜୀବନ ଯିବ। ଯୋଜନାରେ ହବନି, ଯୋଜନା ଦ୍ୱାରା ହବନି, କୌଣସି ସ୍ପିରିଚୁଆଲ ଯୋଜନାରେ ବି ହବନି। ଏଟା ମୋର ଅନୁଭବରେ ମୁଁ କହୁଛି, ତୁମେ ଭାବନି ଆମେ ସବୁ ପ୍ରବଚନ ଆମେ ସବୁ ଶିଖିକି କରିଛୁ, ଆଜିକାଲି ଯେମିତି ସବୁ ଖାତା ପଢ଼ୁଛ ତୁମେ ଶୁଣୁଛ ହଜାରେ, ଆମେ ସବୁ କିଛି ନାହିଁ। ଆମେ କେଉଁ ପଢ଼ିବା ପାଇଁ ଯାଇ କେଉଁଠି ରହିନଥିଲୁ, ଯେଉଁ ବାଲେଶ୍ୱର ରହିବା କ'ଣ କରିବା, ଆମ ଦେହ ଖରାପ ଥିଲା ଆମେ ଯାଇ ରହିଥିଲୁ, ଗୋଟେ ଓଡ଼ିଆରେ କହିନି ହଉ ହଉ ହେଇଗଲା। ଏମିତି ଆମେ ଗୋଟେ ଯୋଜନା କରିକି ଆମେ ସବୁ ପ୍ରବଚକ ହବୁ, ଏଟା କରିବୁ, ପ୍ରବଚନ ଦେବୁ, ଏମିତି ନାହିଁ। ଡାକନ୍ତି ଭଗବାନ କଥା କୁହ, କହିଦେଲେ ଆଉ ସମସ୍ତେ ଭଲ ହେଉଛି, କର କୁହ ଟିକେ ପଢ଼ାପଢ଼ି କର, ସିନିୟର ମାନେ କୁହନ୍ତି ହଁ ଠିକ ଅଛି, ଯେତେବେଳେ ସମୟ ହେଲା ପଢ଼ିଲୁ, କେତେ ସମୟ ଆମେ ପଢ଼ିଛୁ ଜୀବନ, ଲୋକ ହେଉଛି ଆମେ ହଁ 5 ଘଣ୍ଟା 7 ଘଣ୍ଟା ପଢ଼ୁଥିଲୁ, ଆରେ ଆମେ 10 ଘଣ୍ଟା ସେବା କରି 5 ଘଣ୍ଟା ପାଠ ପଢ଼ୁଥିଲୁ, ସେବାଟା କେତେବେଳେ ଆମର ବନ୍ଦ ହେଇନି, ଯୋଜନା କିଛି ନାହିଁ ନା। କାରଣ ଏଇଟା ହେଉଛି ବହୁତ ବଡ଼ ବଡ଼ କାର୍ଯ୍ୟଟା ନା, କାରଣ ଗୁରୁ ବୈଷ୍ଣବ କାର୍ଯ୍ୟଟା ଏଇଟା, ଆମେ କ'ଣ ଆମେ ଗୁରୁ ବୈଷ୍ଣବ ସ୍ଥିତିକି ଯାଇଛି କି, ଏଇଟା ଗୁରୁ ବୈଷ୍ଣବଙ୍କର କାର୍ଯ୍ୟ। ଆଉ ଏ ପ୍ରଚାର ହରିକଥାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଯେ ଗୁରୁ ବୈଷ୍ଣବଙ୍କୁ ଭଗବାନଙ୍କୁ ପ୍ରସନ୍ନ କରିବା, ସିଏ ପ୍ରସନ୍ନିତ ହେଇଗଲେ ଆମକୁ ଟିକେ କୃପା ମିଳିବ, ଭାଗବତ ପ୍ରସନ୍ନ ହେବେ, ଗୁରୁ ବୈଷ୍ଣବ ପ୍ରସନ୍ନ ହେବେ, ନହେଲେ ଅନର୍ଥ ଘେରିଯିବ ତୁମର। କାରଣ ଭଗବାନଙ୍କ କଥା କହିଲା ମାତ୍ର ଲୋକ ତୁମକୁ ମହାନ କୁହନ୍ତିନି, ମୁଖ ଖୋଲିଲେ ଲୋକ ତୁମକୁ ଚାହିଁବେ, ଲୋକ ତୁମକୁ ବଡ଼ ବଡ଼ ଦୃଷ୍ଟିରୁ ଦେଖିବେ। ଆଉ ସେଥିପାଇଁ ସେ ଭକ୍ତି ଠାକୁର ଲେଖିଥିଲେ ନା, ଗହିତ ଆଚାରେ ରହିଲା ମୁଁ ମଜି, ନା କହିଲୁ ସାଧୁ ସଙ୍ଗ, ଧରି ସାଧୁ ବେଶ ଆନ ଉପଦେଶ, ଏ ବଡ଼ ମାୟାର ରଙ୍ଗ। ଖୋଲିଦେଲେ ନା ପୋଟଳକୁ ଆଉ ସିଏ ଆଉ ସେ ଆଚାର୍ଯ୍ୟ ଆଉ, କାରଣ ତୁମେ ଯେତେବେଳେ ଭଗବାନଙ୍କ କଥା କହୁଛ ମାନେ ତୁମର ଦୋଷ ଗୁଡ଼ିକ ଲୋକ ଆଉ ଦେଖିବେନି। ଇଏ ଏତେ କଥା ସୁନ୍ଦର କଥା କହୁଛି ଆଉ, ଇଏ ଜଣେ ମହାନ ସନ୍ଥ ହେଇଥିବେ, ଲୋକ ତ ଭଗବାନ ବୋଲି କହିଦେଉଛନ୍ତି ଆଉ, ଇଏ ଭଗବାନଙ୍କର ଶକ୍ତି ଅଛି ଲୋକ କହୁଛନ୍ତି ଆଉ କହିଦେବେ। କିନ୍ତୁ ଏଇଟା ମନରୁ ଆସୁଛି କି ବୁଦ୍ଧିରୁ ଆସୁଛି କି ଆତ୍ମାରୁ ଆସୁଛି, ସେମାନେ ସେମାନେ ସଂସାରରେ କଷ୍ଟ ପାଉଛନ୍ତି, ତାଙ୍କ ମନକୁ ଟିକେ ଶାନ୍ତି ଲାଗିଲେ ସେ କହିଦେବେ ଜିନିଷ। ସେଥିପାଇଁ ସେ ଲେଖିଲେ ଗର୍ହିତ ଆଚାରେ ରହିଲା ମୁଁ ମଝି, ନା କହିନୁ ସାଧୁସଙ୍ଗ, ସାଧୁସଙ୍ଗ ହଉନି, କାହିଁକି ସାଧୁସଙ୍ଗ ହଉନି, ବାହାରେ ସିନା ଆମେ ସାଧୁସଙ୍ଗ କରୁଛେ, ଅନ୍ତର ଭିତରେ ଗୁରୁ ବୈଷ୍ଣବଙ୍କର ପ୍ରତି ମର୍ଯ୍ୟାଦା, ତାଙ୍କୁ ଯୋଉ ମାନନ, ତାଙ୍କୁ ଜୀବନର ସର୍ବସ୍ୱ କରେ, ଏଇଟା ଆସୁନି। ସେଟା କ'ଣ ସିଏ କ'ଣ ହବ, ସେ କଥାର କିଛି ଅଛି? ଗୁରୁଦେବ ଯାକୁ ଏଇଟା ସବୁ ବ୍ଲାଙ୍କ ଫାୟାର, ଏ ବନ୍ଧୁକ ଦେଖୁନା ପୋଲିସ ଭିଡ଼ ହେଇଗଲା ଗୋଡ଼ିବା ପାଇଁ, ସେ ବ୍ଲାଙ୍କ ଫାୟାର କରିବ, ସେଥିରେ କି ମରିବେନି, କିନ୍ତୁ ଠୋଟା ଫୁଟିବ, ଲୋକ ଡରିକି ପଳେଇବେ, ଫାଙ୍କା ଆବାଜ ସେଟା କୁହନ୍ତି। ଗୁରୁ ବୈଷ୍ଣବଙ୍କୁ ତୁମେ ପ୍ରତିପାଦିତ ନ କରିପାରିଲ, ତାଙ୍କର ତତ୍ତ୍ୱ, ତାଙ୍କର ସିଦ୍ଧାନ୍ତ, ଆଉ ତାଙ୍କୁ ମାନନ କରିକି ଆମେ ସମାଜରେ ପ୍ରଚାର ବି କରିବା, ପ୍ରଚାର ନ କଲେ କେମିତି ହବ, ହରିକଥାରେ ସମୟ ଯାଉଛି ଠିକ ଅଛି, କିନ୍ତୁ ଅଲଟିମେଟ୍ ସିଦ୍ଧାନ୍ତ ହଉଛି ଏଇଟା, ଭଗବାନ କଥା କୁହ, ଭଗବାନ କଥା କଲେ ତୁମେ ଟିକେ ଶ୍ରଦ୍ଧା କରିବ, ଶ୍ରଦ୍ଧା କଲେ ତୁମେ ଆଚରଣ କରିବ, କିନ୍ତୁ ଲକ୍ଷ୍ୟଟା ତୁମର ସ୍ଥିର ରହିବା ଦରକାର। ଇଏ ସବୁ ମୋ ପାଇଁ ମୁଁ କିଛି ମୋର କିଛି ଆବଶ୍ୟକ ନାହିଁ, ମୁଁ ଝାଡ଼ୁ ମାରିଲେ ବି ଚଳିବି, ସେବା କରିବି, ଆରେ ଭଗବାନଙ୍କର ସେବା ଯେତିକି ସବୁ ହେଉଛି ଟ୍ରାନ୍ସଜେଣ୍ଡାଲ, ଗୁରୁଦେବ କହୁଛନ୍ତି କେଉଁ ଝାଡ଼ୁ ମାରିବାଟା ଟ୍ରାନ୍ସ ଦିବ୍ୟ, ରୋଷେଇ କରିବାଟା ଦିବ୍ୟ, ବାସନ ମାଜିବାଟା ଦିବ୍ୟ, ପ୍ରବଚନ ଦେବାଟା ଦିବ୍ୟ, ସବୁ। କାରଣ ଆମେ ସବୁ ଯାହା କରୁଛେ ସବୁବେଳେ ମନେ ରଖିବା ଦରକାର, ଯିଏ ଝାଡ଼ୁ ମାରୁଛି, ଯିଏ ବାସନ ମାଜୁଛି, ଯିଏ ପ୍ରବଚନ ଦେଉଛି, ସମସ୍ତଙ୍କ ଲକ୍ଷ୍ୟ ହେଲା ଶୁଦ୍ଧ ଭକ୍ତି ପ୍ରାପ୍ତ ହେବା, ନା ଆଉ କିଛି ଅଛି? ଲକ୍ଷ୍ୟଟା ଶୁଦ୍ଧ ଭକ୍ତି ନା, ଆଉ ଲକ୍ଷ୍ୟ ତାହେଲେ ଗୋଟିଏ ଗୋଟିଏ ଲକ୍ଷ୍ୟରେ ଆମେ ସବୁ ଚାଲିଛେ ନା, ଆଉ ସେଥିରେ ଆଗ ପଛ କିଛି ନାହିଁ, ଏଇଟା ବଡ଼ ସେଇଟା ସାନ ସେମିତି କିଛି ନାହିଁ, ସବୁ ଦିବ୍ୟ। ସେଥିପାଇଁ ସିଏ ଲେଖିଦେଲେ ଗର୍ହିତ ଆଚାର ରହିଲା ମୁଁ ମଝି, ନା କହିଲୁ ସାଧୁ ସଙ୍ଗ, ଯେତେବେଳେ ଅନ୍ୟକୁ ଉପଦେଶ ଦିଆଯାଏ ସେଥିପାଇଁ ସିଏ କହିଲେ ନା, ଧରି ସାଧୁ ବେଶ ଆନ ଉପଦେଶ, ଏ ବଡ଼ ମାୟାର ରଙ୍ଗ। ତୁମର ଏମିତି ମନ ହେଇଯିବ ତୁମେ ଆଉ ସାଧୁ ଗୁରୁଙ୍କୁ ହୃଦୟରେ ସ୍ଥାନ ରଖିପାରିବନି, ତାଙ୍କର ମହନୀୟତା, ତାଙ୍କର ବଦାନ୍ୟତା, ତାଙ୍କର ଅବଦାନ ତମ ହୃଦୟରେ ବିନ୍ଦୁ ବି ସ୍ଥାନ ପାଇବନି, କାରଣ ତୁମେ ନିଜକୁ ଭାବିଦେବ ମୁଁ ହେଇଗଲି ସାଧୁ, ମୋତେ ଶାସ୍ତ୍ର ପଢ଼ୁଛି, ମୁଁ ଜାଣିଦେଲି ସିଦ୍ଧାନ୍ତ, ମୋତେ ସବୁ ଜଣା ହେଇଗଲା, ମୁଁ ତ ଏଇଟା ଜାଣିଦେଲି ଆଉ। ଜାଣିବାଟା ବଡ଼ ଜିନିଷ ନାହିଁ, କୃଷ୍ଣଙ୍କ ପାଖରେ ମନ ରଖିବାଟା ବଡ଼ ଜିନିଷ। ଆମେ ହରିକଥା କହୁଛେ ଭଲ, ସବୁ ସବୁ ସେବା କରୁଛେ ଭଲ, ଶାସ୍ତ୍ର ଶ୍ରଦ୍ଧା କରୁଛେ ଭଲ, କିନ୍ତୁ ସବୁବେଳେ ମନକୁ ରଖିବା ଦରକାର, ମୁଁ ତ ସବୁ କରୁଛି କିନ୍ତୁ ମନ କୃଷ୍ଣଙ୍କ ଚରଣରେ ମୋର ମନ କେତେ ସମୟ ରହୁଛି? ମୋ ମନଟା କୁଆଡେ ଯାଉଛି? କୁଆଡେ ତାକୁ ଧରୁନା, ସେଇଟା ତ ଧରିପାରିଲେ ତୁମେ ଜାଣିପାରିବ ସାଧନର ବଳଟା ତୁମ ପାଖରେ ଅଛି କି ନାହିଁ, ଆଉ ମନ କୃଷ୍ଣଙ୍କ ପାଖରେ ରହୁଛି କି ନାହିଁ, କୃଷ୍ଣ ସୁଖ ଚିନ୍ତା କରୁଛି କି ନାହିଁ। ସେତେବେଳେ ସେ ଲେଖିଥିଲେ ଏ ବଡ ମାୟାର ରଙ୍ଗ, ମାୟାର ରଙ୍ଗ କାହିଁ କହିଲେ ଲେଖିଥିଲେ, ଧରି ସାଧୁବେଶ ଆନ ଉପଦେଶ, ଅନ୍ୟକୁ ଉପଦେଶ ଦେବା ଆମେ ଭଲ ଲାଗିବ, କାହିଁ ଭଲ ଲାଗିବ ନା, ଉପଦେଶ ଦେଲେ ତୁମକୁ ସମ୍ମାନଟା ମିଳିବ ଆଉ ତୁମ ଦୋଷଟା ଢାଙ୍କି ହେଇଯିବ, ତୁମେ ଲୋକଟା ଦୋଷ ତୁମର ଆଉ ଦେଖିବେନି, କାହିଁ ତୁମେ ଏତେ ଉପଦେଶ ଦଉଛ ଆଉ, ଲୋକମାନେ ତ ସରଳ ନା। ସେ କହିଲେ ମାୟାର ରଙ୍ଗ, ତେଣୁ ଅନ୍ତିମ କଥା ହେଲା କିନ୍ତୁ ପ୍ରଭୁପଦ କ'ଣ କହିଛନ୍ତି, ପ୍ରିଚିଂ ଇଜ୍ ଏସେନ୍ସ। ସେଥିପାଇଁ ସମନ୍ୱୟ କେମିତି କରିବ ନା, ସମନ୍ୱୟ ଏତି ହେଲା ଯେ ଆମେ ଯାହା ଗୁରୁ ଆଚାର୍ଯ୍ୟ ବର୍ଗଙ୍କ ପାଖକୁ ଶୁଣିଛେ ଅନ୍ୟର କଲ୍ୟାଣ ପାଇଁ ଆଉ ନିଜର କଲ୍ୟାଣ ପାଇଁ ଆମେ କ'ଣ କରିବା, ଆମେ ତାଙ୍କର ପ୍ରତିବିଧାନ ପାଇଁ ଏଇଟା ପ୍ରଭୁପଦ କହିଛନ୍ତି, ଏଇଟା ଗୁରୁବର୍ଗ କହିଛନ୍ତି, ଆଚାର୍ଯ୍ୟ ବର୍ଗ କହିଛନ୍ତି, ମନରେ ମାନନ କରିକି ଆମେ କେବଳ କହୁଛେ। ଆମର ଗୁରୁ ବୁଦ୍ଧି କେତେବେଳେ ହେଲା ଆସିବା ଉଚିତ ନୁହେଁ। ସବୁଠୁ ଭୟଙ୍କର ପରିସ୍ଥିତି ହେଲା ଇଟା, ଗୋଟେ ଓଡ଼ିଆରେ ଗୋଟେ ଜଣେ ଗୁରୁ ଉପରେ ଗୁରୁଗିରି, ଏ ବୁଦ୍ଧିରେ ଆସିବ ଶାସ୍ତ୍ର ତୁମେ ପଢ଼ିଦେଲ ଗୁରୁଙ୍କର କଥାରେ ତୁମକୁ ଆଉ ଭଲ ଲାଗିବନି, ଏଇଟା ତାଙ୍କର ଇମ୍ପୋର୍ଟାଣ୍ଟ ଲାଗୁଛି ଆଉ, ଏଇଟା ଆସିବ ତୁମର ଷ୍ଟେଜେସ, ତୁମେ କେବେ କହିପାରିବନି ଏଇଟା ହବନି ବୋଲି, କେବେ ବି ତୁମକୁ ପ୍ରଭୁପାଦ ଏଇ ଜିନିଷଟା କହିଛନ୍ତି କ'ଣ ଆଉ, ଏଇଟା ତ ବଢ଼ିଆ ନୂଆ ଜିନିଷ, ଏଇଟା ତ ବଡ଼ ସିଦ୍ଧାନ୍ତ ଜିନିଷ, ତୁମକୁ ଏଇଟା ଇମ୍ପୋର୍ଟାଣ୍ଟ ଲାଗିବନି। ତୁମେ କେଉଁ ସ୍ତରର ତୁମେ ସେଟା ଜାଣିନଥିବ, କିନ୍ତୁ ତୁମେ ଯେଉଁଟା ନୂଆ ଜିନିଷ ପାଇଯିବ ତୁମେ ଭାବିବ ଏଇଟା ହଉଛି ହାୟର ଫିଲୋସଫି। ଆରେ ହାୟର ଫିଲୋସଫି ଜାଣିଲେ ତୁମେ କ'ଣ, ତୁମର ଅଧିକାରଟା କ'ଣ, ତୁମର ଯେତିକି ଅଧିକାର, ତୁମେ ଯେତେ ଉଚ୍ଚ ଜିନିଷ ଜାଣିଲେ ବି କେହି ଅଧିକା ଜାଣିଲେ କାହାର ଅଧିକାର ବଦଳି ଯାଏ ନା, କେହି ଅଧିକା କହିଲେ ତାର କାହାର କୃପା କରିବେ, ଅଧିକାର ହିସାବରେ ଜଣେ ଭଜନ କରିବ, କର୍ମାଧିକାରୀ କର୍ମାଧିକାର ରହିବ, ଜ୍ଞାନାଧିକାରୀ ଜ୍ଞାନାଧିକାର ରହିବ। ଆଜି ଭକ୍ତି ଅଧିକାର ପ୍ରାପ୍ତ ହେବ, ସେ 24 ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିବ, 24 ଘଣ୍ଟା ଭକ୍ତି ଅଧିକାର ହବ ନା, ଆଉ ତା ମୁଣ୍ଡ ଭିତରେ ଆଉ କିଛି ସୁଖ ଦୁଃଖ ଚିନ୍ତା କିଛି ରହିବ। ଏ ଆଜି ନା କାଲି ପଢ଼ୁଥିଲି ଶୁଣୁଥିଲି ନା କ'ଣ ପଢ଼ୁଥିଲି ନା ଶୁଣୁଥିଲି, ଗୁରୁଦେବ ସେ କଥା କହୁଛନ୍ତି, ମିନିମମ ରୁଚି ସ୍ତରକୁ ଗଲେ ଜଣେ ଉତ୍ତମ ଅଧିକାରକୁ ପଶିବ। ଉତ୍ତମ ଅଧିକାର ଯୋଉ ଷ୍ଟେଜରେ ରହିଲା ତାର ମନଟା ସବୁ ଉତ୍ତମ ଅଧିକାର ପ୍ରାଥମିକ ଅବସ୍ଥା ରୁଚି ନିଷ୍ଠା ଅନର୍ଥ ନିବୃତ୍ତି, ତାପରେ ନିଷ୍ଠା, ତାପରେ ରୁଚି, ତାର ଭାବସ୍ତରକୁ ଗଲା ପରକୁ ସେ ଯାଇ ମାଚ୍ୟୁର ହେଲା। ଉତ୍ତମର ପୁଣି 3 କାଟାଗୋରି ରହିଲା ନା, ଉତ୍ତମ 3 କାଟାଗୋରି, କନିଷ୍ଠ 3, କନିଷ୍ଠ 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 ମଧ୍ୟମ କନିଷ୍ଠ ଉତ୍ତମ ମଧ୍ୟମ କନିଷ୍ଠ ମଧ୍ୟମ 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 ଉତ୍ତମ ଉତ୍ତମ କନିଷ୍ଠ ଉତ୍ତମ ମଧ୍ୟମ ଉତ୍ତମ ଉତ୍ତମ। ଆଚାର୍ଯ୍ୟ ସବୁ ଟୀକାର ଲକ୍ଷଣ ଭାଗବତ ଆଣିକି ଦେଇଛନ୍ତି ନା, ଆଉ ଏକାଦଶ କନ୍ଦ୍ର ସବୁ ଆଣିକି ଦେଇଛନ୍ତି, ତେଣୁ ରୁଚି ସ୍ତରକୁ ଗଲା ପରେ ସେ ପ୍ରବେଶ କଲା। ତେଣୁ ଆମେ କ'ଣ, ଆମର ଅଧିକାର ନଥିଲେ ଆମେ ଭାବିଦେଉଛୁ ଆମେ ଶୁଦ୍ଧଭକ୍ତ ହେଇଗଲୁ ବା ଆମର ମୁଁ କରିଦେଲି, ନାଇଁ 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 ଏମିତି ହବନି। ଏ କଥାର ସାର ଥିଲା, ଆମର ଶିକ୍ଷା ରହୁଛି କିଭଳି ଗୁରୁ ବୈଷ୍ଣବଙ୍କର ଆନୁଗତ୍ୟ, ଏଇ ଯେଉଁ ଡାଇରେକ୍ଟର କଥା ପଡ଼ିଥିଲା, ଅତି ସରଳ ଭକ୍ତି ଜୀବନରେ କେତେଟା ସୂତ୍ରକୁ ଯଦି ଧରିପାରିଲା ଆମେ, ଆମର ସଂସ୍କାର କିଛି ଥିବ ଆଉ ଗୁରୁ ବୈଷ୍ଣବଙ୍କର କିଛି ଦୟା ଆଉ ବୈଷ୍ଣବମାନଙ୍କର ଦୟା ଭଗବାନଙ୍କର ଦୟାରୁ ତୁମେ ଧରିପାରିଲେ କେତୋଟି ସୂତ୍ର, ଏତେ ଏତେ ତୁମକୁ କଠିନ ଲାଗିବନି ଆଉ ଏତେ ନିରାଶ ହେବନି ଯେତେ ବାଟ ନେବା କଥା। ଆମେ କ'ଣ କରିପାରିବା, ଡାଇରେକ୍ଟର 1000 ଥର କହିବ ଯଦି 8ରୁ ନ ଧରିପାରିଲା କ'ଣ କରିବେ ସିଏ, କିଛି ଜାଣିଥିବ ଆକ୍ଟର କେବେ ଆଉ ଫଲ୍ସ ଆକ୍ଟିଙ୍ଗ କେବେ, ଆଉ ବଡ଼ ପାଟରେ କାମ କରିବେନି, ଛୋଟ ପାଟିକି ଯିବ ଆଉ କ'ଣ, ଆବିଶ ତ ରଖିବେନି ବଡ଼ ପାଟ ଲୋକ, ଆଉ ତୁମର କ'ଣ ବଡ଼ ଅପେରାଟା କ'ଣ ବର୍ତ୍ତମାନ କ'ଣ ସେଟା ସବୁ, ଯେ ବଡ଼ ବଡ଼ ଅପେରା ସବୁ ତାର ସବୁ ବହୁତ ଚାର୍ଜ, ଆଉ ତାକୁ କ'ଣ ସେ କ'ଣ ବଡ଼ 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 ହିରୋକୁ ନେଉଛି ନା, ଆଉ ଆଇ ଛୋଟ ଅପେରା ଯେଉଁ ଗୋଟେ 2-4ଟା ମାଇକ୍ରେ ଫୋନ୍ ପଛରେ ବନ୍ଧା ହେଇଥିବ, ମୁଁ କେଉଁଠି ଏବେ ଆସୁଥିଲି ଦେଖୁଥିଲି, ଏଇ ଯେଉଁ କ'ଣ ଦଣ୍ଡ ହୁଏନି ଗଞ୍ଜାମରେ, ଗଞ୍ଜାମରେ ଦଣ୍ଡ ବେଳକୁ ଶୁଣ ଡକା ହବ, ସେ 10 ମିନିଟ୍ ଆସିବ ନାଟକ ଫିଟ୍ ହେଇଯିବ ତାର, ସେ କ'ଣ ଖଟପଟ ରେଡି କରିଦେ ଆରମ୍ଭ କରିଦେ, ଝିଅ ବହୁତ ଆସିଛି 10-20 ଜଣ ଯାଆନ୍ତି ଯେଉଁ ଏଇଠୁ ନୟାଗଡ଼ ଆଡ଼ୁ ଯାଆନ୍ତି ଗଞ୍ଜାମକୁ ବେଶୀ, ମୁଁ ଦେଖିଛି ଗଞ୍ଜାମରେ ଥିଲା ଆଡ଼େ, ସେ ନାଟପଟି ସିଏ ବି ଗୋଟେ ନାଟପଟି, ତାର ବି ହିରୋ ଅଛନ୍ତି, ତାର କ'ଣ ଏଥିରେ କ'ଣ ଆସି ତ ବଡ଼ ବଡ଼ ଏଠି ପାଇବନି ଚାକିରି ଆଉ ଯାଇପାରିବନି, ସେ ତାର ତା ତା ଡାଇରେକ୍ଟର ଫଲୋ କରିବା ଛୋଟ ଅପରେଟର ଚଳିଲେ, ଜିଜୁ ସ୍ଥିତି ରହିବା କଥା, ସବୁବେଳେ ମନେ ରଖିବା ଦରକାର। କେହି ଏଠି ନିଜ ବଡ଼ ହୁଅନ୍ତିନି। ସେଥିପାଇଁ ଯଦି ଭକ୍ତି ଜୀବନର ସବୁଠୁ ବଡ଼ କିଛି ସିକ୍ରେଟ ଥାଏ, ଏ ଆଜ୍ଞାନ ପାଳନ, ଯେଉଁମାନେ ଆଜ୍ଞାନୁବର୍ତ୍ତୀ, ଯେଉଁମାନେ ଆନୁଗତ୍ୟ, ଯେଉଁମାନେ ଶୁଦ୍ଧ ଭକ୍ତମାନଙ୍କୁ ଜୀବନର ସର୍ବସ୍ୱ ଭାବିକି ସେମାନେ ଅନୁସରଣ କରୁଛନ୍ତି, ସେଇମାନେ ହିଁ ବଡ଼ ହେଇଯିବେ। ଏଠି ବଡ଼ ହେବାର ଆଉ କିଛି ରାସ୍ତା ନାହିଁ। ବଡ଼ ମାନେ ତାଙ୍କର ତ ଆମେ ଆମେ ଆକ୍ଟର ଲୋକ, ସେ ଯାହା ଡିରେକ୍ସନ୍ ଦେଇ ସେ ଚାଲିବ, ଆମର ଏଥିରେ କ'ଣ ଅଛି? ଆମକୁ ଯଦି ଜୀବନ ସାରା କଷ୍ଟ ହେଇକି ଅନ୍ତ ସମୟରେ ଭଗବାନଙ୍କ ସ୍ମରଣ ଆସିଲା, କ'ଣ ଆଉ କ୍ଷତି ଆମର କ'ଣଟା ହେଲା? ମୁଁ ତ ସେ କଥା କୁହେ, କାହିଁକି ଭଗବାନ ଆଜିକାଲି ଭକ୍ତକୁ ଦେଖା ଦେଉନାହାନ୍ତି? ଭଗବାନ ଜାଣିଛନ୍ତି, ଆଜି ଦେଖାଦେଲେ କାଲି ଫେସବୁକ୍ରେ ତା ନାଁ ସେ ବାହାର କରିଦେବ ଯେ ମୋତେ ଆଜି ଠାକୁର ଦେଖାଦେଲେ। ଆଜି ସେ ଦେଖା ଦିଅନ୍ତି, ସେ ସାଙ୍ଗେ ସାଙ୍ଗେ ସେ ଭଗବାନଙ୍କ ସ୍ୱପ୍ନ କହିଲେ ବି ଏଇ ସ୍ୱପ୍ନରେ ବି ରେକର୍ଡିଂ କରିଦେବେ ମୋତେ ଲାଗୁଛି। ସେ ଭଗବାନ କାହାକୁ ଦେଖା ଦେଉନାହାନ୍ତି, ଭଗବାନ ଅଛନ୍ତି। ଭଗବାନ ଯାହାକୁ ଦେଖା ଦେଉଥିବେ ମୁଁ ଭାବୁଛି, ସେ ଶୁଦ୍ଧ ଭକ୍ତ ଯାହା କହୁଛି ସେ କାହାକୁ କହିବେନି, ଆଉ କାହାକୁ ଦେଖା ଦେବେନି। ସେ ମୃତ୍ୟୁ ପୂର୍ବରୁ ଟିକେ, କାରଣ ଏତେ ଭଜନ ସାଧନ କରୁଛନ୍ତି କ'ଣ କିଛି ନାହିଁ, ଗୋଟେ ସତ୍ସମ୍ପ୍ରଦାୟ ଆସିଛନ୍ତି, ଏତେ ଭକ୍ତ ଅଛନ୍ତି, ତାଙ୍କର ଭଗବାନ ଦେଖା ଦେଉନା, ଦେଖା ଦେଉଥିବେ ନା ସେମାନଙ୍କର ଉଦ୍ଧାର ହେଉନି, ଉଦ୍ଧାର ହେଉଛି କିନ୍ତୁ ସେ ଲାଷ୍ଟ ବେଳକୁ ହେଉଥିବେ, ଯେତେବେଳେ କୁମା ହୁମା ହେଇଯିବ, ଯେତେବେଳେ ଆଉ କହି କିଛି ପାରୁନଥିବେ, ସେତେବେଳେ ଭଗବାନ ଦେବା କଥା ଦେବେ। କାରଣ ଭଗବାନ ଜାଣିଛନ୍ତି ଏ ଜୀବର କଲ୍ୟାଣ କ'ଣ ହବ, ଜୀବର ସ୍ୱଭାବଟା ଏମିତି ହେଇଗଲା ନା, ସ୍ୱଭାବ ହେଇଗଲା, ସେ ଭଗବାନ କାହାକୁ କିଛି କହୁନାହାନ୍ତି, ଯାହା ଦେବା କଥା ଫଳ ଲାଷ୍ଟକୁ ଦେବେ। ସେବା ତ ଏଇଟା ଗୋଟେ ସତ୍ସମ୍ପ୍ରଦାୟ, ଏଇଟା କ'ଣ ନଷ୍ଟ ହେଇଯିବ ନା କ'ଣ? ସେବା ଗୁଡ଼ାକ ହରିନାମ କଳିଯୁଗରେ କେବେ ନଷ୍ଟ ହବ, କିନ୍ତୁ ଭଗବାନ ଜୀବର ସହଟା ବି ଜାଣିଛନ୍ତି। ଏ ମୁଁ ଦେଖୁଛି, ବସି ବସିକି ଏଠି ଦେଖୁଛି, ଆଉ ଯାହାକୁ ଜାଣିଦେଲେ ଲୋକ ବଡ଼ ସାଧୁ ବୋଲି ତାକୁ ଭଜନ କରିଦେବେ, ତା କତି ଦୌଡ଼ିବେ ଆଉ, ହେ ଦଳ ଦଳ ପହଞ୍ଚିକି ସେ କୁଆଡ଼େ ସେ ଭିଡ଼ିଓ ଲଗା, ଇଏ ଲଗା, ସିଏ ଲଗା, ସବୁ ତାକୁ ତାର ସେ ସେ ରାସ୍ତାରେ ଥିବ ତାକୁ ଟାଣି ନେଇକି ପୁରେଇ ଦେବ ଅଲଗା ରାସ୍ତାରେ। କାରଣ ସେମାନେ ଭାବୁଛନ୍ତି କ'ଣ, ଆମ ଅଧିକାରଟା, ଆମେ ଗୋଟେ ବଡ଼ ସାଧୁ ପାଖକୁ ଚାଲିଗଲେ ଆମର ଅଧିକାରଟା, ଆରେ ବାବା ବଡ଼ ସାଧୁ ପାଖକୁ ଗଲେ ବୋଲି ତୁମକୁ ନିଜେ ବଡ଼ ଚେଲା ହବାକୁ ପଡ଼ିବ, ସେଟା ଭୁଲି ଯାଉଛ କାହିଁକି? ବିଗ୍ ଯେଉଁ ତୁମେ ଯାଉଛ ବିଗ୍ ମାର୍କେଟକୁ ନା କ'ଣ ସେଟା ଗୋଟେ ଅଛି, ବିଗ୍ ବଜାରକୁ ତୁମେ ଯାଉଛ, ତାର ସେଠି ଏଟିଏମ୍ ସିଷ୍ଟମ୍ ଅଛି, କ'ଣ କି ପେ କହୁଛନ୍ତି ଏଇଟା ଆଜିକାଲି, ଅନଲାଇନ୍ ପେ ଭଲ ମନ୍ଦ। ଆଉ ତୁମେ ଗୋଟେ ଗଲେ ତୁମର ସୁବିଧା, ତୁମର ସୁବିଧା ପଇସା ଥିବା ଦରକାର, ଅନଲାଇନ୍ ସିଷ୍ଟମ୍ ଥିବା ଦରକାର, ଆଉ ତୁମେ କ'ଣ ଖୁଚୁରା ପଇସା କାଢ଼ିକି ଦବ କି ସେଠି, ଖୁଚୁରା ପଇସା 25 ପଇସା କାଢ଼ିକି ଗଣିବ ଥାକ ମାରିକି ଯେମିତି ଗାଁର, ତୁମେ ଯେଉଁ ମାର୍କେଟକୁ ଯାଉଛ ସେମିତି ତୁମେ ଦେଖିବାକୁ ପଡ଼ିବ। ସେଥିପାଇଁ ଆଜିକାଲି ତ ସେଗୁଡ଼ା ସବୁ ବୁଝିପାରୁନି, ଅଧିକାରଟା କେମିତି କେହି କହିଦେଲେ ବଡ଼ ବଡ଼ କଥା ତାର ଅଧିକାର ପରିବର୍ତ୍ତନ ହୁଏନି। ଆଉ ଆମ ଅନୁଭବରେ ଆମେ କଥା କହୁଛୁ, ଏଇଟା ଅନୁଭବର କଥା, ଆମକୁ ଲୋକ ବହୁତ ବହୁତ ବଡ଼ କଥା କହୁନା ପ୍ରଭୁଚନ୍ଦ୍ର, ହଜାର ହଜାର ଲୋକ ବସୁଛନ୍ତି, କୁହନ୍ତି ଆମେ ଜାଣିଛୁ ଆମର ସ୍ଥିତିଟା କ'ଣ, ଗୁରୁ ବୈଷ୍ଣବଙ୍କ ସ୍ଥିତିଟା କ'ଣ, ସେଟା ଆମ ଗୁରୁଙ୍କ ଦ୍ୱାରା ଆମେ ଟିକେ ଜାଣିଛୁ। ଅଧିକାର ଲୋକ ଦେଇଦିଅନ୍ତି, ସମାଜ ଦେଇଦିଏ ତୁମକୁ, ସଙ୍ଗୀମାନେ ଦେଇଦେବେ, ତୁମେ ବହୁତ ବଡ଼, ତୁମେ ବହୁତ ସୁନ୍ଦର କଥା କହୁଛ, ଏହା କହୁଛ, ତାହା କହୁଛ, ସବୁ କହିଦେବେ। ଅଧିକାର କାହାର, ଗୁରୁ ବୈଷ୍ଣବଙ୍କର କୃପାରେ ହିଁ ଅଧିକାର ନିଜର ପରିବର୍ତ୍ତନ ହୁଏ, ଏମିତି ହବନି। ସେଥିପାଇଁ ଜୀବନରେ ଯେଉଁମାନେ ଆଜ୍ଞାବହ ହେଇପାରିଲେ, ଯେଉଁମାନେ ଆଜ୍ଞାନୁବର୍ତ୍ତୀ ହେଇପାରିଲେ, ଯେଉଁମାନେ ଅନୁଗତ୍ୟଶୀଳ ହେଇପାରିଲେ ଆଚାର୍ଯ୍ୟଙ୍କର, ଯେଉଁମାନେ ତାଙ୍କୁ ଫଲୋ କରିପାରିଲେ, ଅନୁସରଣ କରିପାରିଲେ, ତାଙ୍କୁ ସବୁବେଳେ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦେଇକି ରଖିପାରିଲେ, ସେମାନେ କେବଳ ଜୀବନର ସଫଳତା ପ୍ରାପ୍ତ ହେବେ। ନହେଲେ ସେଥିରେ ତ ଲସ୍ କିଛି ନାହିଁ। ଆମେ ଏଠି ଟପ୍ମୋଷ୍ଟ ଜିନିଷ କଥା ଡିସ୍କସ୍ କରୁଛେ, ଏଇଟା ଶ୍ରେଷ୍ଠ ଜିନିଷ, ଆମେ ପ୍ରେମ ଭକ୍ତି କଥା କହୁଛେ, ଏଠି ଲସ୍ ତ କାହାର କେବେ ବି କିଛି ହବନି, କିନ୍ତୁ ଅନ୍ତିମ ଜିନିଷ ଆମେ ତ ଏଦିନ ରହିଗଲେଣି, ଆମେ ଜାଣିବା ଦରକାର ଜୀବନ ଆଉ ହାରାସ ଆମର ହବା କିଛି ଆବଶ୍ୟକ କି ନା, ଆମ ହାତରେ ତ କିଛି ନାହିଁ। ଆମ କଷ୍ଟଟା କାହିଁକି ହେଉଛି, ଆମେ ନିଜର ଦାୟିତ୍ୱଟାକୁ ଆମେ ଛାଡ଼ି ପାରୁନେ, ଭୌତିକ ଜିନିଷ ଛାଡ଼ି ପାରୁନେ, ନିଜର ଯୋଜନାକୁ ବି ଛାଡ଼ି ପାରୁନେ। ଭକ୍ତ ଜୀବନର ସବୁଠୁ କଷ୍ଟ ଏଇଟା, ଭକ୍ତ ଭଗବାନ ପାଇବା ପାଇଁ ଯେତିକି ତାର ବ୍ୟାକୁଳ ଆସୁନି, ପ୍ରେମ ପାଇବା ପାଇଁ ଯଦି ବ୍ୟାକୁଳ ନାହିଁ, ତା ଜୀବନର ସମସ୍ୟାକୁ ନେଇ ସେ କେବଳ ଷ୍ଟ୍ରଗଲିଂ କରୁଛି, କାହିଁକି ନା ସେ ଗୋଟେ ଜିନିଷ ନିଜକୁ ଛାଡ଼ିପାରୁ ନାହିଁ, ସେ ଜାଣିପାରୁନି ଯେ କ'ଣ ହବ, ମୁଁ କ'ଣ ଆଜି କାଲି ଏଇଠି ରହିବି ବୋଲିକରି ମୁଁ କିଛି ମାନେ ଅଛି, ହଜାର ହଜାର ଲୋକ ହେଇ କରୋନାରେ ମରିଯାଉଛି, କାଲି ବି ଆମକୁ କ'ଣ ହବ ଆମେ କିଛି କହିପାରିବା? କାଲି କଥାରେ ମୁଁ କାହିଁ ଚିନ୍ତା କରିବାକୁ ଯିବି, କାଲି ମୋ ଜୀବନରେ କ'ଣ ହବ, କାଲି ଆଜି ଗୋଟେ ଦିନ କେମିତି ମୋର ହରିଭଜନରେ ଯାଉ, କାଲି କଥା ମୁଁ କାହିଁକି ଚିନ୍ତା କରିବାକୁ ଯିବି? ଯୋଜନା ଆମେ ସମର୍ପିତ ନ ହେଇପାରିଲେ ହେଇପାରିବେନି, ଦୁଃଖଟା ହଉଛି ଏଇଟା। ଗୋଟେ ଭକ୍ତ ଜୀବନର ସବୁଠୁ ବଡ଼ ଦୁଃଖ ହେଲା, ସବୁଠୁ ବଡ଼ ଦୁଃଖ ତାର ଭବିଷ୍ୟତ ଚିନ୍ତା, ବାସ୍। তার ভবিষ্যত চিন্তা। এই চিন্তাটা কার থাকে? কর্মীর, কর্মীর থাকে। সবুলে তার ভবিষ্যত চিন্তা, ঘাড়ি ঘাড়ি খাইব, ঝিটা বাহার করে দেওয়া হয় যোনটা এমতি হল এমতি হল, তার গোটে ঝিটা হল, তার গোটে পুটা হল, নিয়ে হল, সবুলে তার পছরে 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 লাগিথাও। তার জীবনটা কেবল গোটে সে যে অন্ডা সিজাতে লোক কোণ সে রেলওয়ে স্টেসনরে মু সব দেখি দেখি সবুড়ে বুলেছি দেখিছি মানে সব নজর অছি কি কি নব ন নব না তার স্টোভরে বসাইথিব সে কুলা দিকে বসাইথিব কি আসবে তার নব নব না সে তার সিজুথিব সিজিস কি আসে অন্ডা তার সিজুত বসিকি সে গোটে সংসারে এই চিন্তা তুমি সিজাই সিজাই ভবিষ্যৎ চিন্তা সিজাই 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 মারিদ সুখ কত মিলিব কো পুয় সুখ দেব না স্ত্রী সুখ দেখ চিন্তা ভবিষ্যৎ চিন্তা সবুলে ধোকা জাড়া চাল থাকে ধীরে জাড়া জাড়া চাল থাকে বাস না থা হলে কি খাইবে শীত দিন সীতার কে বুড়া কেউ ওহ্লাইব কোণ রেলওয়ে আসবে লোকালিটি না ওহ্লাইবে কি খাইবে শীত দিন হয়ে থাকে বসাই রক্ষিত ইয়ে মরুথিব সিজি সিজিকি আমার জীবনটা সি ভগবান চরণ কমলের জন্য সমর্পিত হলে গুরু বৈষ্ণব আর চিন্তা বি কিছু করার নেই চিন্তাটা হচ্ছে কেবল কৃষ্ণঙ্কর যদি সেটি কাম না ছাড়ি পারলে হব না কাহিকি হোনি মোর ভক্তি কোণ করবি কোণ করি আমি কোণ করে পারি কেবল গোটি করে পার প্রার্থনা করে পার আর কিছু না এটি তো আছে এটি কোণস দ্বিতীয় রাস্তা না দ্বিতীয় রাস্তা চতুর লোক মানি এটি যদি যে ভক্তির গোটে দ্বিতীয় রাস্তা খোঁজুচি সে চতুর হয়ে গেল ভক্তির গোটে প্রথম রাস্তা হচ্ছে গোটিয়ে কোণ সেটা প্রার্থনা কেবল প্রার্থনা ভগবান আর কোণ সমাধান নেই সবুলে মহামন্ত্র মাধ্যমে প্রার্থনা অন্তর সবুলে প্রার্থনা হরে কৃষ্ণ হরে কৃষ্ণ 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 হরে 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 রাম হরে রাম এই বাস গোটিয়ে প্রার্থনা সবুলে ভগবান প্রার্থনা চিন্তন এতে আর কিছু এর ছড়া যদি অলগা সেকেন্ড ওয়ে কু আমি গলে দ্বিতীয় রাস্তা কু গলে বিপদ আছে সেতরে বহুত প্রকার চিন্তা আসি ঘারিব হবনি তবে এই কথার পড়ে আসলে কেউ কথা আজি স্বর্গকু এই ভগবান ইচ্ছা এইটু আসলে সে স্বর্গ ইচ্ছা আমার তাঙ্ক ইচ্ছার সবু কিছু চালছে কুতি জাঁপারে না এত বড় মহাভারত হল যুধিষ্ঠ মানে রাজা হলে সে সব কিন্তু তাঙ্কর মূল যা কুহতি রহস্যটা কুন্তি জাঁপারে এসব প্রভুঙ্ ইচ্ছা রয়েছে নটো নাট্য ধর যত ইয়ে সূত্র ধর তেমন আজ সুদর্শন বিদ্যাধর পঠাইলে কেউঠিকি স্বর্গ বা বিদ্যাধর গলে ফেরি গলে বর্তমান সুখদেব যা পূর্ব গোটে প্রার্থনা করছেন প্রপূর্ণস্মি মহাযোগিন মহাপুরুষ সৎপতে সৎপতে অনুজানা হিমাং কৃষ্ণ সর্বলোক লোকেশ্বরেশ্বর হে অচিন্ত্য শক্তি সম্পন্ন মহাপুরুষ হে সৎপতি মু আপনার শরণাগত হেউছি হে সর্বলোকাধিপতিগণর ঈশ্বর হে দেব মু আপনার আপনার মতো অনুমতি প্রদান করুন প্রপন্ন অস্মি মহাযোগিন মহাপুরুষ সৎপতে কত সুন্দর আপনার যদি মহাপুরুষ আপনার যদি মহাযোগী আপনার যদি সৎপতি কে হে কৃষ্ণ আপনার মতো অনুজা না মতো আপনার অনুমতি দিয়ন্ত মতো অনুমতি দিয়ন্ত মু যাবি বড় শিষ্ট ভাবে দেবতা মানে বহু শিষ্ট সে উদ্ধত স্বভাব নুহ দেবতা মানে এত উদ্ধত স্বভাব নুহ যেত যে দেবতা মানুষ তুমি দেখুছ আমি তাঁর কিছু যা কহতি উৎপত্তি বা যা কে আচরণের ত্রুটি রয়েছে সব ভগবতী ইচ্ছারে লীলা রয়েছে মানে সে অধিকারী দেব না সে ভগবান অনবিহাপ যা কে ভগবান সেসব করছেন ভগবান নির্দেশের করছেন কিন্তু এতে কলা পরে তাঁর গোটিয়ে চ্যালেঞ্জেস হচ্ছে তাঁর তাঁর ভোগ বহু স্বর্গ লোকের ভোগ বহু রহলা আর তাঁর শুদ্ধ ভক্তি করে টিকিয়ে কষ্ট এতে দেবতা মানে এতে তাঁর মন খুশি না সকাম ভক্তি শুদ্ধ ভক্তি সে প্রেম ভক্তি প্রাপ্ত হয়ে পারে না দেবতা মানে এটা তাঁর মনর সবুলে গোটে সেপা সে চাহিদ মনুষ্য জন্ম অনুমতি মাগুচ বহু শিষ্ট ভাবে কৌছেন হে দেব হ্যাঁ দেব বি শব্দ এটি অছি না প্রপূর্ণস্মি মহাযোগিন মহাপুরুষ সৎপতে না দেব না অনুজানা হিমাং কৃষ্ণ ସର୍ବଲୋକ ସ୍ୱରେଶ ହଁ ସର୍ବଲୋକ ସ୍ୱରେଶ୍ୱର ଠିକ ହେ ସର୍ବଲୋକ ଈଶ୍ୱର ହେ ଅଚିନ୍ତ ମହାପୁରୁଷ ହେ ସତ୍ପତି ମୁଁ ଆପଣଙ୍କର ଶରଣାଗତ ହେଲି ପ୍ରପନ୍ନସ ମୁଁ ଶରଣାଗତ ହେଲି ମୋତେ ଅନୁମତି ଦିଅନ୍ତୁ। ଚକ୍ରପତି ତାଙ୍କ ଟୀକାରେ ଲେଖୁଛନ୍ତି ହେ ମହାଯୋଗିନୀ ମହାଯୋଗିନୀ ଶବ୍ଦକୁ ଅର୍ଥ କରୁଛନ୍ତି। ଏଠି ମହାଯୋଗିନୀ କହିବାର ତାତ୍ପର୍ଯ୍ୟ କ'ଣ ଥିଲା ଯେ ପାଦକୁ ଛୁଇଁଦେଲେ ଯେ ଭଗବାନ ପାଦସ୍ପର୍ଶ କରିଦେଲେ ତାଙ୍କ ଶରୀର ସର୍ପସ୍ୱରୁ ଉଦ୍ଧାର ପାଇବା ସେଥିପାଇଁ ସେ ମହାଯୋଗିନୀ କହୁନାହାନ୍ତି। ଚକ୍ରପତି ତାଙ୍କ ଅଲଗା ଅର୍ଥ କରୁଛନ୍ତି କ୍ୱାହମ୍ ମଧୁନେବ ମହାଖଲମ୍ ସର୍ପତ୍ୱତ୍ପିତର ସ୍ତୋତ୍ପିତର ଅଗ୍ରସମ ମୁଁ ଆପଣ କେମିତି ମହାଯୋଗୀ ମୁଁ ଦେଖୁଛି ମୋ ଜୀବନରେ କିଏ ବିଦ୍ୟାଧର କହୁଛନ୍ତି ମୁଁ ଅଧୁନା ଏଇ କିଛି ସମୟ ପୂର୍ବରୁ କ୍ୱାହମ୍ ମୁଁ କିପରି ଏଇ ଅଧୁନା ଏବ ମହାଖଳ ମୁଁ କିପରି କିଛି ସମୟ ପୂର୍ବରୁ ମହାଖଳ ଥିଲି ଆପଣଙ୍କର ବାପାଙ୍କର ପାଦକୁ ମୁଁ ଧରିଥିଲି। ଭଗବାନ ଜୀବନରେ କ'ଣ ନ କରିପାରିବେ ସେ ପଦ୍ୟାବଳୀରେ ସେ ଲେଖିଲା ରୂପ ଗୋସ୍ୱାମୀ ମରୁଭୂମିକୁ ସେ ସାଙ୍ଗେ ସାଙ୍ଗେ ସମୁଦ୍ର କରିପାରିବେ ସମୁଦ୍ରକୁ ସାଙ୍ଗେ ସାଙ୍ଗେ ବାଲୁକାମୟ କରିପାରିବେ ଗୋଟେ ବାଲୁକାକୁ ସାଙ୍ଗେ ସାଙ୍ଗେ ପର୍ବତ କରିପାରିବେ ପର୍ବତକୁ ଧୂଳି କରିଦେଇପାରିବେ ସବୁକିଛି କରିପାରିବେ କୃଷ୍ଣ ସବୁକିଛି କରିପାରିବେ ସେଇଟାକୁ ଭକ୍ତ ପ୍ରଥମେ ବିଶ୍ୱାସ କରିବା ଦରକାର। ସେ କାହିଁ ଜୀବନର ତା ଜୀବନ କଥା ସେ ଚିନ୍ତା କରୁଛି କ'ଣ ହବା ସୁଖ ମିଳିବ ଦୁଃଖ ମିଳିବ କ'ଣ ମିଳିବ କେତେ ଅଧା ରାସ୍ତା ନେଇକି ଆମକୁ ଛାଡ଼ିବେ କି ହାତ ପୁରା ଧରିକି ନେବେ କି କ'ଣ କ'ଣ ଆମେ ଜାଣିପାରିବା କାହାର ଜନ୍ମରେ କ'ଣ ଗୋଟେ କର୍ମୀ ଜୀବନ ହଉ କାହା ଜନ୍ମରେ କ'ଣ କେହି କ'ଣ ନିଜ ମାଲିକ ହେଇକି ରହିଛି କି କେହି ନିଜ ମାଲିକ ହେଇ କେତେ ବଡ଼ କନଫିଡେନ୍ସିଆଲ ଲୋକଟା ହଉ ତୁମେ ଦେଖ ସେ ସବୁବେଳେ ସେ ଭଗବାନଙ୍କୁ ଭରସା କରୁଛି ନା ଡ୍ରାଇଭର ଡେଲି ଗାଡ଼ି ଚଲାଉଛି ଏଇ ଯେଉଁ ଡ୍ରାଇଭର କ'ଣ ତା ନା ଆମର ଯେଉଁ ବସ୍ ଗୁଡ଼ା ଯାଉଛନ୍ତି ସେ ଡେଲି ଗାଡ଼ି ଚଲାଉଛନ୍ତି ସେ ଡେଲି ଜାଣିଛନ୍ତି ଏଇ ଯେଉଁ କାଲକାଟା ରୁଟ୍ରେ ଗାଡ଼ି ଯାଉଛି କ'ଣ ପଟ୍ଟାମୁଣ୍ଡେଇରୁ କଲିକତା ସେ କେଉଁଠି ଜାଣିଛନ୍ତି କେଉଁଠି କେଉଁଠି ହମ୍ପସ ଅଛି କେଉଁଠି କେଉଁଠି ପୋଷ୍ଟ ଚେକ୍ ଅଛି କେଉଁଠି କ'ଣ ଅଛି ତାର ପୁରା କନଫିଡେନ୍ସ କେତେ ସମୟ ଲାଗିବ ସବୁ ଜାଣିଛନ୍ତି ରାସ୍ତା ଯେଉଁ ଡେଲି ଦେଖିବ ସେ ବାହାରିବେ ସେ ଷ୍ଟେରିଂ ମୁଣ୍ଡିଆ ମାରେ ସେ ଯେଉଁ ବ୍ରେକ୍କୁ ମୁଣ୍ଡିଆ ମାରେ ସେ ମାଙ୍କ ପାଖରେ ଯେଉଁ ଏଇ ତାରିଣୀ ମନ୍ଦିର ଦେଖୁ ନା ତାରିଣୀ ମନ୍ଦିର ମନ୍ଦିର ମାଳା ଦେବେ ନଡ଼ିଆ ଦେବେ ପଇସା ଦେବେ ଧୂପ ଦେବେ ସେ ଯେତେ କନଫିଡେନ୍ସ ସେ ଡ୍ରାଇଭର କେତେଥର ପହଞ୍ଚାଇଲାଣି କେତେଥର ଆଣିଲାଣି ତଥାପି ସେ ଜାଣୁଛି ନାହିଁ ଆଜି ଯଦି ରକ୍ଷା ମାଙ୍କ କୃପାରେ ମୁଁ ବଞ୍ଚିଛି। ଏଇ ଯେଉଁ ଆମେ ସବୁ ଆଗରୁ ଯାଉଥିଲୁ ସଂକୀର୍ତ୍ତନରେ ମୁଁ ଦେଖିଛି ଆମେ ତ ଠାକୁର ଥାନ୍ତା ପଳେଇ ଯାଉ ଯେତେ ଘାଟି ସେ ଘାଟିକର ସବୁ ଦେବୀ ଥିବେ ଯେତେ ବଡ଼ ବଡ଼ ଟ୍ରକ୍ ଯିବେ ସେ ଘାଟିରେ ଦେବୀଙ୍କି ନଡ଼ିଆ ଗୋଟେ ବାଡ଼େଇକି ଯିବେ ନହେଲେ ପଇସା ଦେଇକି ଯିବେ ଗାଡ଼ି ଅଟକେଇବେ ନହେଲେ କିଛି ନଥିବ ହର୍ନ ମାରିକି ଯିବେ ମାଙ୍କୁ ଜଣେଇ ଦେଇକି ଯିବେ ମୁଁ ଯାଉଛି ବୋଲି ହର୍ନ କାହିଁ ମାରୁଛନ୍ତି ସେ ଯେଉଁ ଗୋଟେ କଣ୍ଟା ମାଞ୍ଜି ତଳକୁ ଗୋଟେ ଜଣେ ଦେବୀ ଗୋଟେ ଦେବୀ ମନ୍ଦିର ଅଛି ଆମେ ସେଠି କଣ୍ଟା ମାଞ୍ଜି ନାହିଁ ନା କଣ୍ଟା ମାଞ୍ଜି ନାହିଁ ହଁ କଣ୍ଟା ମାଞ୍ଜି ତା ବହୁତ ତଳକୁ ସେ ଗାଁଟା ନାମ ଭୁଲିଗଲେ ଟିଟିଲାଗଡ଼ ସାଇଡ଼ରେ ସେ ଭଲ ଫାଙ୍କା ଜାଗାରେ ମୁଁ ମୋତେ ଫାଙ୍କା ଜାଗା ଭଲ ଲାଗେ ସେ ସଂକୀର୍ତ୍ତନ ପ୍ରଚାର କରିକି ସେଠି ଗୋଟେ ବ୍ଲକ୍ଟେ ଅଛି ସେଠି ଆସିକି ଆମେ ରହୁ ରାତିରେ ଆଉ ଶୋଇପାରିବାନି ସବୁ କଣ୍ଟା ମାଞ୍ଜିରୁ ଟ୍ରକ୍ ବାହାରିକି ଯିବେ ମେରାଡ଼ିମାନଙ୍କ ଟ୍ରକ୍ ସବୁ ତାଙ୍କ ମାଲ ଲୋଡ଼ ହେଇକି ଯିବ ସବୁ ସବୁ ଟ୍ରକ୍ ବାଲା ଯିବେ ସେଠି ହର୍ନ ମାରିବେ ଓହ୍ଲେଇବେ ସେ ରାତି 12 ଗୋଟେ ମାନେ ଚାଲିଥିବ ଏ ତ ହର୍ନଟା କାହିଁ ମାରିଛନ୍ତି ମୁଁ ପଚାରିଲି ନନାଙ୍କ ଥରେ ମୁଁ ନନା ଇଏ ହର୍ନ କାହିଁ ମାରିଛ କହି ହର୍ନ ମାରିଦେଇକି ମାଆଙ୍କୁ ମୁଣ୍ଡିଆ ମାରିକି ଯିବେ ମାଆଙ୍କୁ ଜଣେଇକି ଯିବେ ହର୍ନ ମାରିଦେବେ ପେମ୍ପେ କରିଦେଇକି ଟିକେ ଯିବେ ଠାକୁରଙ୍କ ପାଇଁ କିନ୍ତୁ ସେ ଗାଡ଼ିଟା ଚଲାଉଛି ତାର କେତେ କନଫିଡେନ୍ସ ଅଛି କିନ୍ତୁ ନାଇଁ ମତେ ଗୋଟେ କର୍ମୀ ଲୋକଟା ବି ଭରସା କରୁଛି ଭଗବାନଙ୍କ ଉପରେ ଆମେ ଆମର ଗୋଟେ ଇଣ୍ଡିପେଣ୍ଡେଣ୍ଟ ଆମେ ଆମେ ସ୍ୱତନ୍ତ୍ରତା ଆମେ କ'ଣ ଗୋଟେ କ'ଣ ଏଠି ଆଚରଣ କରିବା ଭଗବାନଙ୍କ ଉପରେ ଯିଏ ନିର୍ଭର କରିପାରିଲା ସେ ଜାଣିପାରିବ ଯୋଗେଶ୍ୱରଙ୍କର ଯୋଗ ଶକ୍ତିଟା କ'ଣ ଆମେ ଯଦି ଭଗବାନଙ୍କ ଉପରେ ନିର୍ଭର ନ କଲେ ଭଗବାନଙ୍କ ଶକ୍ତିଟା ଅନୁଭବ କରିପାରିବେ ଯେତେବେଳେ ନିଜ ବୁଦ୍ଧିଟା ନିଜ ଶକ୍ତିଟା କାର୍ଯ୍ୟ କରୁଛି ଭଗବାନଙ୍କ ଜିନିଷଟା କ'ଣ ଆମେ ବୁଝିବା ବୁଝିପାରିବେ ସେଥିପାଇଁ ସେ କହୁଛନ୍ତି ମୁଁ ଏଇ ମନ୍ଦ ବ୍ୟକ୍ତି ଥିଲି ଗୋଟେ ମୁହୂର୍ତ୍ତ ପୂର୍ବରୁ ତୋତେ ପିତାର ଅଗ୍ରସିତ ମୁଁ ଆପଣଙ୍କର ପିତାକୁ ମୁଁ ଗ୍ରାସ କରିଥିଲି କ୍ୱାହମ୍ ଅସ୍ମାକ ମଧୁନେବ ଲବ୍ଧ ସତ୍ ବିବେକ ତ୍ୱାମ୍ ସ୍ତୁତିମ୍ ଦି ଅଚିନ୍ତ୍ୟମ୍ ଆପଣ କାହିଁକି ଯୋଗେଶ୍ୱର ମୁଁ ସେଇ ମନ୍ଦ ବ୍ୟକ୍ତି ଥିଲି ଯିଏ ଗୋଟେ ମୁହୂର୍ତ୍ତ ପୂର୍ବରୁ ଆପଣ ପିତାଙ୍କର ପାଦକୁ ଧରିଥିଲି ବର୍ତ୍ତମାନ ମୁଁ ସେଇ ବ୍ୟକ୍ତି ଯିଏ ଆଜି ଆପଣଙ୍କୁ ସ୍ତୁତି କରୁଛି ସାଙ୍ଗେ ସାଙ୍ଗେ ମୁଁ ସ୍ତୁତି ସେ କିଛି ସମୟ ପୂର୍ବରୁ ସର୍ପ ଥିଲି ପୁଣି ଆପଣ ମୋତେ ଉଦ୍ଧାର କରିଦେଲେ ମୁଁ ବର୍ତ୍ତମାନ ଏଇଠି କହୁଛନ୍ତି ବା क्वाहम अस्मत् अधुनैव लब्ध सद्विवेकस्त्वत् स्त्वं मु सद्विवेक सांगे लाभ करदेली गोटे सर्पजन्मरे थिली उद्धार पाइली ए किछि समय पूर्व आपण पिताङ्क धरतिले किन्तु आपणङ्कर जोगेश्वर जी एतिकि आपण एतिपाइँ महाजोगी आपण एभळी जोगी स्पर्श करदेला मात्र हि बस आपणङ्क कृपारु बर्तमान सद्विवेक प्राप्त हेली तब जोगेश्वर जी इति भावम ଏଇଟା ଅଚିନ୍ତ୍ୟ ମୋର ଯୋଉ ଆସୁଛି ଭାବନା ଆପଣଙ୍କ ପ୍ରତି ଏଇଟା ହଉଛି ଅଚିନ୍ତ୍ୟ ସେଥିପାଇଁ ଆପଣ ହେଉଛନ୍ତି ମହାଯୋଗୀ ମହାପୁରୁଷାଣାମ ଶ୍ରୀମଦ ନନ୍ଦାଦୀନାମ ସତ ସାଧୁନାମ ପତେ ଇତି ସର୍ପଦେହାତ୍ ମମ ମୋଚୟ ସିଓନା ସିଆନେତମ ଅପାଳୟନ ଇତି ଅପାରତବ କୃପା ବୈଭବ ଇତି ଭାବ ଅନୁଚର ନ ଏବ ମାଂ ଜାନାହି ମୋତେ ଅନୁମତି ଦିଅନ୍ତୁ ମୁଁ ଯିବି ମୁଁ ଆପଣଙ୍କର ଅନୁଚର ଆପଣଙ୍କର ଦାସ ଏଠି କହିଲେ ମହାପୁରୁଷାଣାମ ଶ୍ରୀମତ ନନ୍ଦାଦୀନାମ ସତମ ସାଧୁନାମ ପଦେ ମହାପୁରୁଷ ବା ନନ୍ଦାଦି ସାଧୁମାନଙ୍କର ତାଙ୍କୁ ଆପଣ ରକ୍ଷା କରୁଛନ୍ତି ଏବଂ ମୋ ଭଳି ମନ୍ଦ ବ୍ୟକ୍ତିଙ୍କୁ ଆପଣ କ'ଣ କରୁଛନ୍ତି ନା ସର୍ପଦେହରୁ ଉଦ୍ଧାର କରୁଛନ୍ତି ସାଙ୍ଗେ ସାଙ୍ଗେ କୃପା ବୈଭବଟାକୁ ଦେଖୁଛି କିଛି ଅଚିନ୍ତ୍ୟ ତମ କୃପା ବୈଭବ କି ଆମର କହୁଛନ୍ତି ସୁଦର୍ଶନ କହୁଛନ୍ତି ଆପଣଙ୍କର ଯେଉଁ କୃପା ବୈଭବଟା ଏଇଟା ହେଉଛି ଅଚିନ୍ତ୍ୟ କୃପାଟ ଅନୁଭବ କରୁଛନ୍ତି ଗୋଟେ ମୁହୂର୍ତ୍ତ ପୂର୍ବରୁ ମୁଁ ଯାହାଙ୍କର ପିତାଙ୍କର ପାଦକୁ ଧରିଥିଲି ତାଙ୍କର ଆଜି କୃପା ହେଇଗଲେ ମୁଁ ଆଜି ତାଙ୍କୁ ସ୍ତୁତି କରୁଛି ବର୍ତ୍ତମାନ ଗୋଟେ ସଦ୍ବିବେକ ମୁଁ ପ୍ରାପ୍ତ ହେଲି ଆଉ ତାଙ୍କର କୃପା ହେଲା ସେ ମୋତେ ଚାହିଁଲେ ଦଣ୍ଡ ବି ଦେଇପାରିଥାନ୍ତି କିନ୍ତୁ ତାଙ୍କର ପିତାକୁ ରକ୍ଷା କରୁଛନ୍ତି ମୋତେ ବି ଉଦ୍ଧାର କରୁଛନ୍ତି ତେଣୁ ଇଏ ହେଉଛି ଆପଣଙ୍କର ଅଚିନ୍ତ କୃପା ବୈଭବ ଅସମ୍ଭବ ଯେଉଁ ଶବ୍ଦ ବା ଆମ ଜୀବନରେ ଆମେ ଗୋଟେ ବହୁତ ଆଶାବାଦୀ ଭକ୍ତମାନଙ୍କ ଜୀବନ ଗୋଟେ ବହୁତ ଆଶାବାଦୀ ଜୀବନ ତୁମେ ନିରାଶ ହେଇଗଲେ ଚଳିପାରିବନି ନିରୁତ୍ସାହ ରହିଲେ ଚଳିପାରିବ ସେଥିପାଇଁ ଗୁରୁଦେବ କହନ୍ତି ସବୁବେଳେ ଅପ୍ଟିମିଜିମରେ ରହିବାକୁ ପଡିବ ପେସିମିଜିମ ହେଲେ ହବନି ନିରୁତ୍ସାହିତ ଭାବନା ରହିଲେ ତୁମେ ଭକ୍ତିରେ କାରଣ ଏଇଟା ବହୁତ ଧୈର୍ଯ୍ୟ ଦରକାର ଏ ଜୀବନରେ ସବୁବେଳେ ମନେ ରଖିବା ଦରକାର ଟଙ୍କା କମେଇବା ଲୋକ ତାର କେତେ ଧୈର୍ଯ୍ୟ ରହିଛି ପରିବାର ଯିଏ ବିବାହ ହେଇଛି ସ୍ତ୍ରୀ ଛୁଆ ପିଲା ଚଳୁ ତାର କେତେ ଧୈର୍ଯ୍ୟ ରହିଛି ସଂସାର କିଛି ଗୋଟେ କାମ ନା କଣ ଭାବିଲେ ନା ସବୁ ଆରାମସେ ହେଇଯାଇଛି ପିଠି ସିଝି ଯାଇଛି ନା କଣ ଘର ଯୋଉ ଚଳେଇବା କଣ ପିଠି ସିଝିବା କାମ ନୁହେଁ ତୁମେ ଏଠୁ ଏଠୁ ମାର୍କେଟରୁ ଦୌଡ଼ି ଦୌଡ଼ିକି ଆସିଥିବ ଆସିକି ଏଠି ଜିନିଷ ଥୋଇ ଯେତେବେଳେ କଣ କହିବେ ଏଇ କାମଟା କର ଫୁଣି ଟିକେ ଗଲା ଏ ଲୁଣ ନାହିଁ ଯାହା ଦୌଡ଼ ପିଠି ସିଝିଯିବ ଏଠି ତ ବର୍ତ୍ତମାନ ତ ତୁମର ଗାଡି ହେଇଗଲା ଫଟକିଟି ଗାଡି ମାରିଦଉଛ ପଳଉଛ ସେତେବେଳେ ସାଇକେଲ ମାରି ମାରି ପେଡ଼ଲ ମାରି ମାରି ଏ ଯୋଉ ସବୁ ମୁଁ ଛୋଟ ପିଲାବେଳେ ଦେଖିଛି ଯୋଉ ସପ୍ତାହିକ ହାଟ ବସେ ଦୁଇ ଥର ସେ ମୁଣ୍ଡେଇ ମୁଣ୍ଡିକା ଆଣିବେ ପନିପରିବା ଝାଳ ଝାଳ ହେଇକି ସବୁ ବୋହିକି ଆସିଥିବ ଆଜି ରଖିଦେବ ରଖିଦେଲା ପରେ ପୁଣି ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିବ କ'ଣ ଏଇ ଜିନିଷ ଆଣିଲା ୟା ଆଣିଲ ତା ଆଣିଲ ପିଠି ସିଝିଯିବ ସେ ପୁଣି ସଂସାର ରହିଛନ୍ତି ନା ନାହିଁ ନା ଭାସି ପଳୁଛନ୍ତି ସଂସାର ସବୁ ଧୈର୍ଯ୍ୟ ରଖିଛି ଯିଏ ଧୈର୍ଯ୍ୟ ଧରୁଛି ସଂସାର ସିଏ ସିଏ ବଞ୍ଚିକି ରହିଛି ଯିଏ ଅଧୈର୍ଯ୍ୟ ହେଇଯାଉଛି ସେ ଗଲା ସେ ଗଲା ତାର ଲଙ୍ଗଳା ହେଇକି ବୁଲିବ ସଂସାର ବି ସେୟା ହବ ବାପା ଆଉ ଇଏ ଏଠି ଏଠି ତ ବହୁତ ଧୈର୍ଯ୍ୟ ଦରକାର କାରଣ ଏଠି ଯାହା କୁଆଡ଼େ କୁହନ୍ତି ହାତ ଗୋଡ଼ ପାଇବନି ଏଠି ଏଇ ଯୋଉ ପଥ ଏଥିରେ ହାତ ଗୋଡ଼ ଦେଇ ତୁମର ପାଇବନି ଏତ ପହଁରିବ କ'ଣ ମୋର ଚେଷ୍ଟା କରୁଛ ଏ ଯୋଉ ସମୁଦ୍ର ପାଣି ଅଧିକା ହେଇଗଲା ତଳକୁ ବୁଡ଼ିବ ତଳକୁ ବୁଡ଼ିଲେ କ'ଣ ହବ ଗୋଡ଼ ପାଇବ କି ଗୋଡ଼ ତ ପାଇବନି ପାଣି ଅଧିକା ଆଉ ଓ ଆଗକୁ ଏବେ ପହଁରିକି ଯିବ ପହଁରିଦେଲ କିଛି ଭକ୍ତି ଜିନିଷଟା ବି ସେ ଅଚିନ୍ତ ଜିନିଷଟା ଯାହା ଭକ୍ତି ଠାକୁର କହିଲେ ଏଇଟା ଗୁରୁଦେବ କୁହନ୍ତି ଫୋର୍ଥ ଫିଫ୍ଥ ଡାଇମେନ୍ସନ ଜିନିଷ ଗୁଡା ଆମେ କିଛି ଜାଣିନେ ଏଭଳି ବିଷୟରେ ସେ ରାଜ୍ୟ ବିଷୟରେ ଜାଣିନେ ଆଉ ଯାହା ଶୁଣୁଛେ କେବଳ ଗୋଟେ ଆଶା ହଉଛି ହଁ କୃପା ଦ୍ୱାରା କେବଳ ସମ୍ଭବ ହବ ନହେଲେ ଯୋଉ ଭକ୍ତର ଯୋଉ ଗୁଣ ଭକ୍ତର ଯୋଉ ସ୍ୱଭାବ ଏ ଆଜି ସେ ଦେଖୁଥିଲେ ତୃତୀୟ ସ୍କନ୍ଧରେ ଜୟ ବିଜୟକୁ ଅଭିଶାପ ଭଗବାନ ଦଉଛନ୍ତି ସରି ଜୟ ବିଜୟ ଅଭିଶାପ ଦେଇ ଚତୁର୍ସନଙ୍କ ଅଭିଶାପ ଦେଇଦେଲେ ଜୟ ବିଜୟଙ୍କୁ ଭଗବାନ ତାହେଲେ ଆସିଛନ୍ତି ଭଗବାନ ଯୋଉ ବାକ୍ୟ ଗୁଡ଼ିକ କହୁଛନ୍ତି ତାକୁ ସବୁ କାଟୁଛନ୍ତି କିଏ ଚତୁର୍ସନଙ୍କ ପ୍ରଭୁ ଆପଣ କହୁଛନ୍ତି ବ୍ରାହ୍ମଣଙ୍କ କୃପାରୁ ଆପଣ ସବୁ ଲାଭ ହେଇଛନ୍ତି ଆପଣ ନିଜ ବାହୁକୁ ଛେଦନ କରିଦେବା ପାଇଁ କହୁଛନ୍ତି। ଆମେ ଏଇଟା ବିଶ୍ୱାସ କରୁ, ଏଇଟା ହଉଛି ଆପଣଙ୍କର ସୌଶିଲ୍ୟ ଆଦି ଗୁଣ। ଭଗବାନ କେତେ ବିନମ୍ର, ସେଇଟା କହୁଛନ୍ତି ଏଇଟା ମୋର ଦୋଷ, କାରଣ ମୋ ଭୃତ୍ୟମାନେ ମୋତେ ଆମକୁ କ୍ଷମା କର। ଭଗବାନ ନିଜେ କହୁଛନ୍ତି ଚତୁର୍ସନଙ୍କୁ, ଆମକୁ କ୍ଷମା କର, ମୋତେ କ୍ଷମା କର। କାରଣ ଯେଭଳି ନିଜ ଶରୀରରେ ଏ ଚର୍ମରୋଗ ସ୍ୱତକୃଷ୍ଟ ହେଇଗଲେ, ନିଜ ଶରୀର ନିଜକୁ ଖାଇଦିଏ, ସେଭଳି ଭୃତ୍ୟ ଯାହା ଦୋଷ କରିବ ସେଇଟା ହଉଛି ସ୍ୱାମୀଙ୍କର। ଭଗବାନ କ୍ଷମା ମାଗି ନଉଛନ୍ତି, କେତେ ସୌଶିଲ୍ୟ ଭଗବାନଙ୍କର, ସୁଶୀଳ ଆଦି ଗୁଣ। ଆଉ ସିଧା କହୁଛନ୍ତି ଜୟ ବିଜୟଙ୍କୁ, ମୁଁ ବ୍ରହ୍ମଦଣ୍ଡକୁ ଚାହିଁଲେ ଆଡ଼େଇ ପାରିବି, କିନ୍ତୁ ମୁଁ ବ୍ରାହ୍ମଣଙ୍କ ସନ୍ତୋଷ ପାଇଁ ଏଇଟା କେବେ କରିବି। ବ୍ରାହ୍ମଣ ଦଣ୍ଡ ଦେଇଛନ୍ତି ନା, ଭଗବାନ ବହୁତ ସୁଶୀଳ। ଖାଲି ଭଗବାନଙ୍କର ଗୁଣକୁ ଆମେ ଦେଖିବା ସେ ଛାଡ଼, ଭକ୍ତର ଗୁଣ ଯେତେବେଳେ ପଢ଼ିବା ତାକୁ ଆହୁରି ପାଗଳ ହେଇଯିବ। ଭକ୍ତର ଯେଉଁ ଗୁଣ ସବୁ ତାକୁ ଦେଖିଲେ ପାଗଳ ହେଇଯିବ। ଯେମିତି ଦ୍ରୌପଦୀଙ୍କର ଗୋଟେ ଗୁଣକୁ ତୁମେ ଯଦି ଆଲୋଚନା କରି ପାଗଳ ହେଇଯିବ। ଅଶ୍ୱତ୍ଥାମା ମାରିଦେଇଥିଲା ନାହିଁ, ଅଶ୍ୱତ୍ଥାମା ପୁତ୍ରକୁ ମାରିଦେଇଛନ୍ତି। ଆରେ ସେ ଅଶ୍ୱତ୍ଥାମାକୁ ଭଗବାନ ମାରିବା ପାଇଁ କହୁଛନ୍ତି, ସମସ୍ତେ ଅନୁମୋଦନ କରୁଛନ୍ତି। ଦୁର୍ଯ୍ୟୋଧନ ସରି କଣ୍ଟା ନା ଭୀମସେନ କହୁଛନ୍ତି, ଭଗବାନ ଅର୍ଜୁନଙ୍କୁ ବି କହୁଛନ୍ତି, ଏଇଟା ଆତତା, ଏଇଟା ଶୋଇଥିଲା ବେଳେ ପିଲାକୁ ମାରିଛି, ତାକୁ ମାରିଦିଅ। କିନ୍ତୁ ଦ୍ରୌପଦୀ ଦେଖ, ଦ୍ରୌପଦୀର ଗୋଟିଏ ଜିନିଷକୁ ଆଲୋଚନା, ଜଣେ ଗୋଟେ ପଦ କଥା କହିଦେଲା ବେଳେ ଆମ ହୃଦୟରେ ଜୀବନ ସାରା ରହୁଛି, ମୋତେ ଏମିତି କହିଦେଲା, ମଲ୍ଲା ପର୍ଯ୍ୟନ୍ତ ଲୋକ ତାକୁ ଭୁଲୁନି। ଦ୍ରୌପଦୀ ତାଙ୍କର ପୁତ୍ରଙ୍କର ଯେ ଘାତି ତାକୁ ଆଣିଛନ୍ତି ଭଗବାନ ଠିଆ ହେଇକି, ପ୍ରଭୁ କହୁଛନ୍ତି ନିଜେ ମାର ବୋଲି, ସାଙ୍ଗେ ସାଙ୍ଗେ ମନା କରୁଛନ୍ତି, ନାଇଁ ନାଇଁ ନାଇଁ, ଗୁରୁଦେବଙ୍କର ପୁତ୍ର, ଗୁରୁଦେବଙ୍କର ପୁତ୍ର, ଯାହାଙ୍କ କୃପାରୁ ତୁମେ ଏସବୁ ଅସ୍ତ୍ର ବିଦ୍ୟା, ଯେଉଁ ଅସ୍ତ୍ର ଦ୍ୱାରା ତୁମେ ଆଜି ଅଶ୍ୱତ୍ଥାମାକୁ ଧରିକି ଆଣିଛ ସେଟା ତୁମର ବଳ ନୁହେଁ, ଗୁରୁ କୃପାଟାକୁ ଦେଖିଦେଲେ କିଏ, ଦ୍ରୌପଦୀ ପ୍ରୟୋଗ କରିଛନ୍ତି। ଅର୍ଜୁନ କହିଲେ, ଆପଣ ଯେଉଁ ଅସ୍ତ୍ର ଦ୍ୱାରା ବାନ୍ଧିକି ଆଣିଲେ ଅଶ୍ୱତ୍ଥାମାକୁ, ସେଟା ତାଙ୍କ ଗୁରୁଙ୍କର, ସେ ଗୁରୁ ରୂପଣ ବର୍ତ୍ତତେ, ସେ ଆଜି ସେ ହେଉଛନ୍ତି, ଏହି ହେଉଛନ୍ତି ଦ୍ରୋଣାଚାର୍ଯ୍ୟ। ତାଙ୍କୁ ଯେଉଁ ବ୍ରାହ୍ମଣର ଭକ୍ତି, ଯେଉଁ ସମ୍ମାନ, ଭକ୍ତର ଯେତେ ସୁଚରିତ ରହିଛି, ପ୍ରହ୍ଲାଦଙ୍କର ଯେଉଁ ଗୁଣ ରହିଛି, ଦ୍ରୌପଦୀଙ୍କର ଯେଉଁ ଗୁଣ ରହିଛି, କୁନ୍ତିଙ୍କର ଯେଉଁ ଗୁଣ ରହିଛି, ଖାଲି ସେଟା ଶୁଣିଲା ବେଳକୁ ପାଗଳ ଲାଗେ। ଏଇଟା ଫିଫ୍ଥ ଡାଇମେନ୍ସନ ଜିନିଷଟା, ଆମେ ପାଞ୍ଚ ଦଶ ଦିନ ଭକ୍ତି କରିବା, ପାଞ୍ଚ ଦଶ ବର୍ଷ ଭକ୍ତି କରି ଆମେ ପାଗଳ ହେଇଯିବା, ଏଇଟା କ'ଣ, ଏଇଟା କ'ଣ, ଏଇଟା ଗୋଟେ ସ୍ପିରିଚୁଆଲ ଫିଲ୍ଡ, ଏଇଟା କିଛି ହାତ ନାହିଁ। କେବଳ ନିଜକୁ ଶୁଦ୍ଧ କରିକି, କେବଳ ପ୍ରାର୍ଥନା କରି ଗୋଟିଏ ଜିନିଷ କରିବା, ଆମର ଏ ପ୍ରାର୍ଥନାର ଭାବକୁ ବଢ଼େଇବା, କେତେବେଳେ ଭଗବାନ ଆମ କଥା ଟିକେ ଶୁଣିବେ। ଆସି ସର୍ବମୟ ସ୍ୱରାଟ ପୁରୁଷ ଯଦି ଶୁଣିଲେ ଗୁରୁ ବୈଷ୍ଣବଙ୍କ ମାଧ୍ୟମରେ, ଗୋଟେ ଦିନହୀନ ହେଇକି ସବୁବେଳେ ରହିବାକୁ ପଡ଼ିବ ନା, ବହୁତ ଧୈର୍ଯ୍ୟ ଦରକାର, ତାହେଲେ ଅନୁଭବ ଯେ ତାଙ୍କ କୃପା ହେବ, ଅନୁଭବ ହବ। ଏଟା ସେଥିପାଇଁ ସେ କହିଲେ, ଅଚିନ୍ତ କୃପା ବୈଭବ, ମୁଁ କିଛି ସମୟ ପୂର୍ବରୁ ଆପଣଙ୍କ ପିତାକୁ ଧରିଥିଲି, କିନ୍ତୁ କିଛି କ୍ଷଣ ପରେ ଆପଣ ମୋତେ ଏଭଳି ମୋର ବିବେକ ସଦ୍ବିବେକ ଦେଇଦେଲେ, ମୁଁ ଆପଣ ସ୍ତୁତି କରୁଛି। ନନ୍ଦକୁ ଆପଣ ଉଦ୍ଧାର କରୁଛନ୍ତି, ମୋ ଭଳି ଖଳ ଲୋକକୁ ଦଣ୍ଡ ନ ଦେଇକି ମୋତେ ବି ସଦ୍ବୁଦ୍ଧି ଦେଉଛନ୍ତି, ଇଏ ହେଲା ଆପଣଙ୍କର କୃପା ବୈଭବ। ତେଣୁ ଏଇଭଳି ଭାବରେ ବିଦ୍ୟାଧର ଫେରିବେ, ତାପରେ ନନ୍ଦାଦି ବ୍ରଜବାସୀମାନେ ହଠାତ୍ ଫେରିବେନି, ତିନି ଦିନ ରହିବେ ସେଠି। ଯାଇଥିଲେ ବୋଧେ ସେମିତି ଚକ୍ରବର୍ତ୍ତୀ, ଏଟା ତ ଭାଗବତର ମୂଳ ଶ୍ଳୋକରେ ନାହାନ୍ତି, ଟୀକାର ଚକ୍ରବର୍ତ୍ତୀ ଲେଖିଛନ୍ତି, ତିନି ଦିନ ସେଠି ଅବସ୍ଥାନ କଲେ ଅମ୍ବିକାବନରେ, ଉପବାସ ଥିଲା କେଉଁ ଦିନେ, ଶିବରାତ୍ରି ଦିନ, ତାପର ଦିନ ରହିଥିବେ, ତିନି ଦିନ ରହିକି ଫେରିଛନ୍ତି। ଫେରିଲା ବେଳେ ସବୁ କ'ଣ ଭାବନାରେ ଆସୁଛନ୍ତି, କ'ଣ କ'ଣ କହୁଛନ୍ତି, ତାକୁ ହିଁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦ।